శ్రీమద్భాగవతం దశమ టెన్త్ క్యాంటో చాప్టర్ 50 టెక్స్ట్ 18 తప రామ జది శ్రద్ధ తప రామ జది శ్రద్ధ యుద్ధస్వాధర్జముద్భా హిత్వామచ్చరైచ్ఛిన్నం దేహం స్వజాయిమాం జహి తవ రామ యది శ్రద్ధా యుద్ధస్వాధర్జముద్భా హిత్వా వామచ్చరైచ్ఛిన్నం దేహం స్వజాయిమాం జహి తవ రామ యది శ్రద్ధా యుద్ధస్వాధర్జముద్భామచ్చరైచ్ఛిన్నం దేహం స్వజాయిమాం జహి తవ రామ యది శ్రద్ధా యుద్ధస్వాధర్జముద్భా హిత్వామచ్చరైచ్ఛిన్నం దేహం స్వజాయిమాం జహి వాడ్ మీనింగ్ తవ యోర్ తుమర రామ ఓ బలరామ్ జది ఈఫ్ జది శ్రద్ధ కాన్ఫిడెన్స్ విశ్వాస్ యుద్ధస్వ ఫైట్ యుద్ధ కర ధైర్యం కరేజ్ ధైర్య ఉద్వహ టెకప్ గ్రహణ కర హిత్వా లివింగ్ అసైడ్ త్యాగ కరి బా ఆయుధర్ అథవా మత్ మాయి మోర శరీహి బై ద ఆరోజ్ స్వర ద్వారా చిన్నం కట్ టు పీసెస్ విచ్ఛిన్న దేహం యువర్ బాడీ తుమర శరీర స్వ టు హెవెన్ స్వర్గకు జాహి గో బజా మాం మీ మొత్తే జహి కిల్ బా అత్యాకరి ట్రాన్స్లేషన్ యూ రామ షుడ్ గ్యాదర్ యువర్ కరేజ్ అండ్ ఫైట్ విత్ మీ ఇఫ్ యూ థింక్ యూ కెన్ డూ ఇట్ యూ మే ఐదర్ గివ్ అప్ యువర్ బాడీ వెన్ ఇట్ ఈస్ కట్ టు పీసెస్ బై మై ఆరోస్ అండ్ దోస్ అటెండ్ టు హెవెన్ ఆర్ ఎల్స్ కిల్ మీ తను జరాసంధ వర్తమాన్ బలరామ్కు సంబోధన కోసంది ఏ రామ తమె తమరు జది రహిచి కరేజ్ రహిచి బా తమరు జది సాహస్ రహిచి తాలే తమె మో సహిత యుద్ధ కర జది తమె యుద్ధ కరియా పై చింతా కర్చో తాలే మో సహిత యుద్ధ కర తమె హేత నిజ శరీర త్యాగ కరిపార కైకి నా మోర శరీర ద్వారా చిన్న విచ్ఛిన్న అయి జాయిపారే తమ శరీర అథవా ఏం తమ శరీర చిన్న హలే తమె స్వర్గకు జీవ అథవా తమె మతే మధ్య హత్యా కరిపార ఈ శ్లోకర భావార్థలే ఇన్ ద పర్పోర్ట్ ద డిసైపుల్స్ ఆఫ్ శ్రీగోపాల్ సేస్ అకార్డింగ్ టు ఆచార్య శ్రీధర్ స్వామి జరాసంధ సస్పెక్టెడ్ దట్ లార్డ్ బలరామ్స్ బడీ వాజ్ ఇన్డెస్ట్రక్టిబుల్ అండ్ దాస్ హీ ఎఫర్ట్ వట్ మైట్ బి ఎ మోర్ ప్రాక్టికల్ ఆల్టర్నేటివ్ దట్ బలరామ్ కిల్ జరాసంధ తెణు ఎఠారే భావార్థరే రూపాల మహారాజ శిష్యమాన కోసంది జే శ్రీధర్ స్వామి భావార్థరే వర్ణన కరాయి ଯେ ଜରାସନ୍ଧ ସେ ଭାବୁଥିଲେ ଯେ ଭଗବାନ ବଳରାମଙ୍କର ଶରୀର ସେ ନଷ୍ଟ ହୋଇପାରିବ ନାହିଁ, ତେଣୁ ସେ ଏଇଭଳି ଭାବରେ କହିଥିଲେ ଯେ ତମେ ମୋତେ ହତ୍ୟା କର। ବଳରାମ ଚିତ୍ ଜରାସନ୍ଧ ନମୋ ବିଷ୍ଣୁପାଦାୟ କୃଷ୍ଣପ୍ରେଷ୍ଠାୟ ଭୂତଳେ ଶ୍ରୀମତୀ ଭକ୍ତିସ୍ୱରୂପ ଦାମୋଦର ସ୍ୱାମୀ ନୀତି ନାମିନେ ନମ ସଦ୍ଭକ୍ତମଣୈ ମଣିପୁରୋଦ୍ଭବାୟ ଚ ପ୍ରଭୁପାଦ ଲସଦ୍ବାଣୀ ପ୍ରଚାର ନିର୍ଦ୍ଦାୟ ହରେ କୃଷ୍ଣ। ତ ଆଜିର ଆମର ଏଇ ଭାଗବତ କଥା ଆମେ ପ୍ରଥମେ ଓଡ଼ିଆରେ କହିବା ଏବଂ ତାପରେ ଇଂରାଜୀରେ କହିବା। ଦେର୍ ୱିଲ୍ ବି ନୋ ଟ୍ରାନ୍ସଲେସନ୍ ପ୍ରସନ୍ ମଦର୍ ଇଜ୍ ଦେୟାର୍ ମାତାଜୀ ସି ଅଣ୍ଡରଷ୍ଟାଣ୍ଡସ୍ ଇଂଲିଶ। ଏନିୱେ ଦେର୍ ଇଜ୍ ଡିଷ୍ଟର୍ବାନ୍ସ ଅଫ୍ ଫିଲ୍ମ ମ୍ୟୁଜିକ୍, ଫିଲ୍ମ ମ୍ୟୁଜିକ୍ ଇଜ୍ ଗୋଇଙ୍ଗ ଅନ୍। ସୋ ଦିସ୍ ଇଜ୍ ଦି ଇଏ ହେଉଛି କଳିର ପ୍ରଭାବ। କଳିର ଯେତେ ଅଗ୍ରସର ହେବ ସେହିଭଳି ଭାବରେ ଅଧିକ ଅଧିକ ବିଭିନ୍ନ ପ୍ରକାର ଅସୁବିଧା ଆସି ପହଞ୍ଚିବ। ଦିସ୍ ଇଜ୍ ଦି ଏଫେକ୍ଟ ଅଫ୍ କଳି। ଯଦି ୱେନ୍ କଳି ୱିଲ୍ ଫର୍ଦର ଡେଭଲପ୍ ମିନ୍ସ ଫର୍ଦର ଡାଉନ୍ ଦି ଟାଇମ୍, କଳି ଇଜ୍ ଇନ୍ଫ୍ଲୁଏନ୍ସ ଇଟ୍ ମୋର। ଟୁଡେ ୱି ଆର୍ ବିଙ୍ଗ ଡିଷ୍ଟର୍ବ ବାଇ ଫିଲ୍ମ ମ୍ୟୁଜିକ୍ ନିୟର୍ ବାଇ ଦେର୍ ଇଜ୍ ୱାନ୍ ପର୍ସନ୍ ଇଜ୍ ଦେୟାର୍ ହିଜ୍ ପ୍ଲେଇଂ ଫିଲ୍ମ ମ୍ୟୁଜିକ୍। ସୋ ଦିସ୍ ଇଜ୍ ପ୍ରେଡିକ୍ଟେଡ୍ ଇନ୍ ଶ୍ରୀମଦ୍ ଭାଗବତମ ଟ୍ୱେଣ୍ଟିଏଥ୍ କ୍ୟାଣ୍ଟୋ। ଭାଗବତମର ଦ୍ୱାଦଶ ସ୍କନ୍ଧରେ ଏଇଟା ବର୍ଣ୍ଣନା କରାଯାଇଛି। କଳିରେ ଏଇଭଳି ଭାବରେ ଅସୁବିଧା ହେବ। ପ୍ରାୟଣା ଅଡ଼ପାୟସ ସଭ୍ୟ କଳାବଶ୍ୱିନ ଜିଗେ ଜାନା ମନ୍ଦାଶୁ ମନ୍ଦ ମତୟୁ ମନ୍ଦ ଭାଗ୍ୟା ହି କୃତୁତା। ଅର୍ଥାତ୍ କଳିଯୁଗରେ ଲୋକମାନଙ୍କର ଆୟୁଷ ପ୍ରାୟ କମିଯିବ। ଜଣେ କହିପାରେ କେତେ ଜଣ ବ୍ୟକ୍ତି ଅଛନ୍ତି କଳିଯୁଗରେ ମଧ୍ୟ ବହୁତ ବୟସର ତାଙ୍କୁ ଥାଇପାରେ ନା, ବହୁତ ବୟସ ଥିଲେ କ'ଣ ହେବ, ସେମାନେ ମନ୍ଦା, ସେମାନେ ମନ୍ଦା କହିଲେ ସେମାନେ ଆଳସ୍ୟ ପରାୟଣ। ତେଣୁ ଆମେ କହିବା କେତେ ଜଣ କହିପାରନ୍ତି ନା, କେତେ ଜଣ ବ୍ୟକ୍ତି ଅଛନ୍ତି ଯେଉଁମାନେ ବହୁତ ଆୟୁଷ ଅଛି ବା ତାଙ୍କର ବହୁତ ଆଳସ୍ୟ ନୁହନ୍ତି ସେମାନେ, କିନ୍ତୁ ତଥାପି କଳିଯୁଗର ଅସୁବିଧା ହେଉଛି ସୁମନ୍ଦ ମତୟୁ, ତାଙ୍କର ବୁଦ୍ଧି ଏତେ ଉନ୍ନତ ନୁହଁ। ଯଦି ବା ଆମେ ଦେଖିବା ବ୍ୟକ୍ତି ଯିଏକି ବହୁତ ବର୍ଷ ବଞ୍ଚିତ ହୋଇପାରନ୍ତି ତାଙ୍କର ସେମାନେ କ'ଣ, ସେମାନେ ମନ୍ଦ ନୁହନ୍ତି, ଆଳସ୍ୟ ପରାୟଣ ନୁହନ୍ତି, ତାଙ୍କର ବୁଦ୍ଧି ମଧ୍ୟ ବହୁତ ଉନ୍ନତ, କିନ୍ତୁ ତଥାପି ସୁମନ୍ଦ ମଧ୍ୟ ମନ୍ଦ ଭାଗ୍ୟା, ତଥାପି ଅସୁବିଧା ହେଉଛି କଳିଯୁଗରେ ମନ୍ଦ ଭାଗ୍ୟ, ମନ୍ଦ ଭାଗ୍ୟ। ତେଣୁ ତଥାପି ଆମେ ଦେଖିବା କଳିଯୁଗରେ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କର ତାଙ୍କର ସେମାନେ ତାଙ୍କର ଆୟୁଷ ଅଧିକା, ତାଙ୍କର ଆଳସ୍ୟ ପରାୟଣ ନୁହନ୍ତି, ସେମାନେ ବୁଦ୍ଧି ଉନ୍ନତ, ସେମାନେ ମନ୍ଦ ଭାଗ୍ୟ ନୁହଁ, ସେମାନେ ସୌଭାଗ୍ୟ ଉଦୟ ହେଇଛି। ସୌଭାଗ୍ୟ କେଉଁମାନଙ୍କର, ଯେଉଁମାନେ ଗୁରୁକୃଷ୍ଣ କୃପା ପାଏ ଭକ୍ତିଲତା ବିଜୟ ବ୍ରହ୍ମାଣ୍ଡ ଭୂମିତି କୁହନ ଭାଗ୍ୟବାନ ଜୀବ କୁହାଯାଏ। ଯେଉଁମାନେ ଗୁରୁକୃଷ୍ଣଙ୍କର କୃପାରୁ ଭକ୍ତିଲତା ପ୍ରାପ୍ତ ହୋଇଛନ୍ତି ସେମାନେ ସୌଭାଗ୍ୟବାନ ବ୍ୟକ୍ତି, କିନ୍ତୁ ତଥାପି କଳିଯୁଗର ପ୍ରଭାବ ତାଙ୍କ ଉପରେ ବନ୍ଦ ହେବ ନାହିଁ। ଆହୁରି ମଧ୍ୟ କଳିଯୁଗର ଅସୁବିଧା ରହିଛି, ମାନେ କ'ଣ ନା ଉପଦ୍ରୁତା। ଉପଦ୍ରୁତା କହିଲେ ସେମାନେ ପୁଣି ବିଭିନ୍ନ ପ୍ରକାର ଉପଦ୍ରବ ତାର ଶିକାର ହେବେ। ଯେମିତି ଆମେ ଦେଖୁଛେ ଏଠି ଏଠି ସବୁ ପ୍ରକାର ବ୍ୟବସ୍ଥା ଅଛି, ଏଠି ଭଗବାନଙ୍କର କଥା ଚାଲିଛି, ସୌଭାଗ୍ୟ ଆପଣମାନେ ସବୁ ସୌଭାଗ୍ୟବାନ ବ୍ୟକ୍ତି, ଯେଉଁଥିପାଇଁକି ଆପଣମାନେ ଗୁରୁକୃଷ୍ଣ କୃପାରୁ ଆଜି ଏଠାରେ ଉପସ୍ଥିତ ହୋଇଛନ୍ତି, ଭାଗବତ କଥା ଶ୍ରବଣ କରୁଛନ୍ତି, କିନ୍ତୁ ତଥାପି ଏଠି ଫିଲ୍ମ ମ୍ୟୁଜିକ୍ ଚାଲିଛି ଏ ଉପଦ୍ରବ। ସୋ ଇଟ୍ ଇଜ୍ ଡେସ୍କ୍ରାଇବ୍ ଇନ୍ ଟ୍ୱେଲ୍ଥ କ୍ୟାଣ୍ଟୋ ସେଭେନ୍ ଆଗତ ଟ୍ୱେଲ୍ଥ କ୍ୟାଣ୍ଟୋ ସେକେଣ୍ଡ ଚାପ୍ଟର ଆଇ ନଟ୍ ଟ୍ୱେଲ୍ଥ କ୍ୟାଣ୍ଟୋ ଇଟ୍ ଇଜ୍ ଫାଷ୍ଟ କ୍ୟାଣ୍ଟୋ ଆଣ୍ଡ ଫାଷ୍ଟ ଚାପ୍ଟର ଇଟ୍ ସେଲ୍ଫ ଦ୍ୟାଟ୍ ପ୍ରାୟ ଇନ୍ ଦ୍ୟାଟ୍ ଇଜ୍ ଇନ୍ ଟେକ୍ସ ଟେନ୍ ଦ୍ୟାଟ୍ ପ୍ରାୟଣ ଅଳ୍ପାୟସ ସଭ୍ୟ କଳାବଶ୍ୱିନ ଯୁଗେ ଜାନା ମନ୍ଦାଶୁମନ୍ଦ ମତୟୁ ମନ୍ଦ ଭାଗ୍ୟା ଉପଦ୍ରୁତା। ଦ୍ୟାଟ୍ ମିନ୍ସ ଇନ୍ ଦ ଏଜ୍ ଅଫ୍ କଳି ଦିସ୍ ଇଜ୍ ଦି ଜେନେରାଲ ଦିସ୍ ଇଜ୍ ଦ ଜେନେରାଲ ହ୍ୟାପନିଂ ଦ୍ୟାଟ୍ ପ୍ରାୟଣ ପିପୁଲ ୱିଲ୍ ବି ସର୍ଟ ଲିଭ୍ଡ ଦେ ୱିଲ୍ ବି ସର୍ଟ ଲିଭ୍ଡ ଦେୟାର ଡ୍ୟୁରେସନ୍ ଅଫ୍ ଲାଇଫ୍ ଇଜ୍ ଭେରି ସର୍ଟ ଇଟ୍ ଇଜ୍ ଏଷ୍ଟିମେଟେଡ୍ ଦ୍ୟାଟ୍ ଦେୟାର ଡ୍ୟୁରେସନ୍ ଲାଇଫ୍ ଇଜ୍ ହଣ୍ଡ୍ରେଡ୍ ଇୟର୍ସ ଆଣ୍ଡ ଇଟ୍ ଇଜ୍ ପ୍ରିଡ଼ିକ୍ଟେଡ୍ ଦ୍ୟାଟ୍ ଏ ଟାଇମ୍ ଇଟ୍ କମ୍ ୱେନ୍ ଦେ ଆର୍ ଫିଫ୍ଟି ଇୟର୍ସ ଓଲ୍ଡ ଦେ ଆର୍ ଦି ଗ୍ରାଣ୍ଡ ଓଲ୍ଡ ମେନ୍ ଅଫ୍ ଦ age. By 50 years, they will be the most oldest person like that. O learned one, in this iron age of Kali, men have but short lives. They are quarrelsome, lazy, misguided, unlucky, and above all, always disturbed. So there is Kali Yuga, that is the symptom of Kali Yuga. There is disturbance. So here in this temple also we will see that even if we are going to hear Srimad Bhagavatam or speak Srimad Bhagavatam, still then there is film music is going on. So these sort of disturbances there in the age of Kali. Anyway, so here we see that the previous ame purva shloka dekhitile je kete bale Jarasandhankara 23 अक्षमणी सैन्य उपस्थित होते मथुरा नगर में आक्रमण करने गोटे अक्षमणी सैन्य वर्णना करते 218,700 सैन्य मिश्रे गोटे अक्षमणी सैन्य होती यही भाव 23 अक्षमणी सैन्य से आणिक आसते पाखापाखि 50 लक्ष ऊर्ध सैन्य आसी चिंता कर 50 लक्ष व्यक्ति लोक अच्छा केत लोक नए के समागम न हो एवं सही सैन्य बाहन आग्रह था जरासंध जे कि मगधर राजा जे कि कंसर शशुर था कंस जो बहुत कर जरासंध दुई कन्या अस्थि और प्राप्ति ये दिजन बहुत कर जेहेतु भगवान कंस को हत्या कले बध कले जो दुई पत्नी विधवा हेले अस्थि और प्राप्ति से दुज जा पिता को अभियोग कले ये कौन कृष्ण बड़ बदमाश से आमर स्वामी को हत्या कर तेणु जरासंध कंस कृष्ण से क्रोध रही तेणु आम वर्णना कर चैतन्य चरितामृतरे जे जरासंध सी जड़े विष्णु भक्त था जरासंध विषय वर्णना कर पूर्वे जेन जरासंध आदि देव राजागण विधि यज्ञ करी करे विष्णुर पूजन यहाँ वर्णना कर चैतन्य चरितामृत यदि जरासंध आपको आम कौचे असुर बोली राक्षस बोली किंतु से विष्णु पर पूजा करूला चैतन्य चरितामृत आदिलीला अष्टम अध्याय अष्टम श्लोक कह पूर्वे जैसे जरासंध आदि राजागण वेदधर्म करे विष्णु पूजन फॉर्मरली किंग्स लाइक जरासंध द फादर इन लॉ ऑफ कंस स्ट्रिक्टली फॉलोड द वैदिक रिचुअल्स दस वर्शिपिंग लॉर्ड विष्णु तेणु जरासंध जदिओ से असुर था किंतु से विधिधर्म अनुसार भगवान विष्णु पूजा करूला किंतु से चैतन्य चरितामृत वर्णना कर जे कृष्ण नाही माने ताते दैत्य करी मानी चैतन्य ना मानिले तेचे दैत्य तारे जानी दैट मीन्स कृष्ण को जदि विष्णु पर पूजा करी मध्य जदि जने कृष्ण को ग्रहण करिवे नाही तांत दैत्य बोली कह असुर बोली कह भाव कृष्ण को मानिकी मध्य जो मैंने चैतन्य महाप्रभु को न मानिबे से दैत्य कह चैतन्य चरितामृतरे कृष्णदास कविराज हुसैन कहते चैतन्य ना मानिले देखे दैत्य तार जानी वन हु डजंट एक्सेप्ट कृष्ण एज द सुप्रीम पर्सनालिटी ऑफ गॉड हेड इज सर्टेनली अ डेमन सिमिलरली एनी वन हु डजंट एक्सेप्ट चैतन्य महाप्रभु एज कृष्ण द सेम सुप्रीम लॉर्ड इज ऑल्सो टू बी कन्सीडर्ड ए डेमन तेणु आम ये जानवा जे जरासंध ब्राह्मण मानकर उपासना करुले ब्राह्मण मान को सम्मान दूसरे तेणु अंतिम भगवान जीवे जो जरासंध मारिया कथा आसव कारण जो युधिष्ठ महाराज चाहूँगे कौन राजस्व यज्ञ करने राजस्व यज्ञ कहले समग्र पृथ्वीर से सम्राट हे एमती त्रिलोकर से अधीश्वर हे देवता मानक से पूज्य हे देवता मान आसती से राजस्व यज्ञ को तेणु से राजस्व यज्ञ कहीं करुले चाहूँगे युधिष्ठ महाराज राजस्व यज्ञ करने से चाहूँ से राजस्व यज्ञ ସମାପନ ପୃଥିବୀର ଅଧିବାସୀମାନେ ଯେଉଁ ଉପସ୍ଥିତ ଥିବେ, ଦେବଲୋକମାନେ ଦେବତାମାନେ ଉପସ୍ଥିତ ଥିବେ, ମୁନିଋଷିମାନେ ଉପସ୍ଥିତ ଥିବେ, ସମସ୍ତଙ୍କ ସାମ୍ନାରେ ଭଗବାନ କୃଷ୍ଣଙ୍କର ଆରାଧନା କରାଯିବ। ସିଏ ହେଉଛନ୍ତି ଅଗ୍ରପୂଜ୍ୟ। ସେଇଟାକୁ ପ୍ରତିଷ୍ଠା କରିବା ପାଇଁ ଯୁଧିଷ୍ଠିର ମହାରାଜ ଚାହୁଁଥିଲେ। ଯୁଧିଷ୍ଠିର ମହାରାଜ ଯଦିଓ ରାଜା ହୋଇଥିଲେ, ସେ ନିଜକୁ ରାଜା ବୋଲି ଭାବୁନଥିଲେ, ଭଗବାନ କୃଷ୍ଣଙ୍କର ପ୍ରତିନିଧି ହିସାବରେ ଗ୍ରହଣ କରି ନିଜକୁ ଭାବୁଥିଲେ। ବେଦ ଧର୍ମ ଅନୁସାରେ ରାଜ୍ୟ ଶାସନ କରୁଥିଲେ। ଭଗବାନ ହେଉଛନ୍ତି ପ୍ରକୃତରେ ମାଲିକ, ସେ ଜାଣିଥିଲେ ସେ କଥା। ତେଣୁ ସେଇଟା ପ୍ରତିଷ୍ଠା କରିବା ପାଇଁ ରାଜସ୍ୱ ଯଜ୍ଞ କରିବା ପାଇଁ ଚାହୁଁଥିଲେ। କିନ୍ତୁ ଯେତେବେଳେ ସେ ଚାହୁଁଥିଲେ ରାଜସ୍ୱ ଯଜ୍ଞ କରିବା ପାଇଁ, ସମସ୍ତ ପୃଥିବୀର ଯେତେ ରାଜା ଥିଲେ ସମସ୍ତେ ପାଣ୍ଡବଙ୍କର ଅଧୀନତା ସ୍ୱୀକାର କରିଥିଲେ। କିନ୍ତୁ ଇଏ ମଗଧର ରାଜା ଜରାସନ୍ଧ ସେ ସ୍ୱୀକାର କରୁନଥିଲା, ସେ ସ୍ୱୀକାର କରୁନଥିଲା। ତେଣୁ ଭଗବାନ ଯିବେ, ତାପରେ ବର୍ଣ୍ଣନା କରାଯିବ ଭଗବାନ ଅର୍ଜୁନ ଏବଂ ଭୀମଙ୍କ ସହିତ ଯିବେ, ବ୍ରାହ୍ମଣ ବେଶରେ ଯିବେ। କାହିଁକି ନା ଜରାସନ୍ଧ ବ୍ରାହ୍ମଣମାନଙ୍କୁ ସମ୍ମାନ ପ୍ରଦର୍ଶନ କରୁଥିଲେ, ବେଦ ଧର୍ମ ଅନୁସାରେ ଭଗବାନ ବିଷ୍ଣୁଙ୍କର ପୂଜା କରୁଥିଲେ। ଭଗବାନ ବିଷ୍ଣୁ ହେଉଛନ୍ତି ନମଃ ବ୍ରାହ୍ମଣ ଦେବାୟ ଭୂ ବ୍ରାହ୍ମଣ ହିତାୟ ଚାଭି, ଏବଂ ବ୍ରାହ୍ମଣମାନଙ୍କୁ ସୁରକ୍ଷା ପ୍ରଦାନ କରିବା, ସମାଜରେ ଯିଏ ଶାସକ ହେବେ ତାଙ୍କର କର୍ତ୍ତବ୍ୟ ହେଉଛି ସେଇଟା। ତେଣୁ ଭଗବାନ ଅର୍ଜୁନ, କୃଷ୍ଣ ଅର୍ଜୁନ ଏବଂ ଭୀମ ତିନି ଜଣ ଯାକ ଛତ ବେଶରେ ବ୍ରାହ୍ମଣ ବେଶରେ ଯାଇ ଉପସ୍ଥିତ ହେବେ, ଏ ମଗଧ ରାଜ୍ୟରେ ଉପସ୍ଥିତ ହେବେ ଏବଂ ରାଜା ଜରାସନ୍ଧକୁ କହିବେ ଆମର ଗୋଟେ ଭିକ୍ଷା ଅଛି। ଜରାସନ୍ଧ କହିବେ କ'ଣ ତୁମ ଭିକ୍ଷା ଅଛି? ନା ଆମେ ଯୁଦ୍ଧ ଚାହୁଁଛୁ। ତୁମେ ଯୁଦ୍ଧ ଚାହୁଁଛ, ବ୍ରାହ୍ମଣ ହୋଇକି ଯୁଦ୍ଧ ଚାହୁଁଛ? ତୁମେ ପ୍ରକୃତରେ ବ୍ରାହ୍ମଣ ନୁହଁ, ଜାଣିପାରୁଛୁ, କାରଣ ତୁମର ଶରୀରରେ କ୍ଷତ୍ରିୟଙ୍କର ଶରୀରରେ ସବୁ ଚିହ୍ନ ରହିଛି। ସେହି ଭାବରେ ତୁମେ ଧନୁଷର ଧାରଣ କରିଛ, ଅର୍ଜୁନ ଧନୁଷର ଧାରଣ କରିଛି, ଏ ଧନୁର ଚିହ୍ନ ଥିବ। ଏଇଭଳି ଭାବରେ ଭୀମ ଗଦା ଧାରଣ କରିଛି, ତାଙ୍କର ଗଦାର ଚିହ୍ନ ଥିବ। ତେଣୁ ଏହିଭଳି ଭାବରେ ସେ ଜାଣିପାରିଲେ ଯେ ତୁମେ ପ୍ରକୃତରେ ବ୍ରାହ୍ମଣ ନୁହଁ, ତେଣୁ ପ୍ରକୃତରେ କିଏ କୁହ, ତୁମର ପରିଚୟ ଦିଅ। ତାପରେ ସେତେବେଳେ ଭଗବାନ କୃଷ୍ଣ କହିଲେ, ମୁଁ ହେଉଛି କୃଷ୍ଣ, ଇଏ ହେଉଛନ୍ତି ଅର୍ଜୁନ ଏବଂ ଇଏ ହେଉଛନ୍ତି ଭୀମ। ତେଣୁ ଆମେ ଚାହୁଁଛୁ ଯୁଦ୍ଧ କରିବା ପାଇଁ। ସେତେବେଳେ ଜରାସନ୍ଧ ବହୁତ ଜୋରରେ ହସିଲେ, କହିଲେ କୃଷ୍ଣ ତୁ ପୁରୁଷାଧମ, ଆଜି ଯେଉଁ ପୂର୍ବ ଶ୍ଳୋକରେ କୁହାଯାଇଥିଲା ପୁରୁଷାଧମ, ତୁ ପୁଣି ଆସିଛୁ ମୋ ସହିତ ଯୁଦ୍ଧ କରିବା ପାଇଁ, ଧରିକି ପଳାଇ ଯାଇଥିଲୁ। ଅନ୍ତିମରେ ଅନ୍ତିମବାର ଯେତେବେଳେ ଅଠର ଥର ଜରାସନ୍ଧ ଆସିବେ ଯୁଦ୍ଧ କରିବା ପାଇଁ, ଭଗବାନ ଧରିକି ପଳାଇବେ କୃଷ୍ଣ ବଳରାମ। ପ୍ରବର୍ଷଣ ପର୍ବତ ଗୋଟେ ରହିଛି, ସେ ପ୍ରବର୍ଷଣ ପର୍ବତ ଉପରକୁ ଚଢ଼ିଯିବେ ଭଗବାନ। ତେଣୁ ଜରାସନ୍ଧ କ'ଣ କରିବ, ତା ସୈନ୍ୟମାନଙ୍କ ସହିତ ସେ ପାହାଡ଼ ଚାରିପଟେ କାଠ ଘେରେଇକିରି ନିଆଁ ଲଗାଇଦେବ ଏବଂ ଭଗବାନ ସେଇଠୁ ଡେଇଁକିରି ପଳାଇବେ, ତାଙ୍କ ଦ୍ୱାରକାକୁ ପଳାଇବେ। ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି, ଭଗବାନ ମନେ ମନେ ଚିନ୍ତା କରିଯାଇଥିଲେ ଦ୍ୱାରକା ନିର୍ମାଣ କରିବା ପାଇଁ। ସମୁଦ୍ର ମଧ୍ୟରେ ଏହି ଦ୍ୱାରକା ନଗରୀ ନିର୍ମାଣ ହୋଇଯାଇଥିଲା ଏବଂ ମଥୁରାବାସୀମାନେ ରାତାରାତି ଶୟନ କରିଥିଲେ ମଥୁରାରେ, ସକାଳୁ ଉଠିଲା ବେଳକୁ ଦେଖିଲା ବେଳକୁ ସେମାନେ ଦ୍ୱାରକାରେ। ତେଣୁ ଭଗବାନ ସେଇଠି ପ୍ରବର୍ତ୍ତୁ ଡେଇଁ ଦ୍ୱାରକାରେ ଯାଇ ପହଞ୍ଚିଲେ। ସୋ ଏ ଜରାସନ୍ଧ ହି ଲାଇକ୍ସ, ହି ଗିଭ୍ସ ରେସ୍ପେକ୍ଟ ଟୁ ବ୍ରାହ୍ମଣସ୍ ଆଣ୍ଡ ଇଟ୍ ଇଜ୍ ଡିସ୍କ୍ରାଇବ୍ ଇନ୍ ଚୈତନ୍ୟ ଚରିତାମୃତ। ହି ୱାଜ୍ ୱର୍ସିପିଂ ଲର୍ଡ ବିଷ୍ଣୁ ବାଇ ଅବଜର୍ଭିଂ ବେଦିକ ରାଇଚୁଆଲ୍ସ, ବଟ୍ ହି ୱାଜ୍ ନଟ୍ ଆକ୍ସେପ୍ଟିଂ କୃଷ୍ଣ ଆଜ୍ ଦି ଲର୍ଡ, ଦ୍ୟାଟ୍ସ ୱାଇ ହି ଇଜ୍ ନୋନ୍ ଆଜ୍ ଏ ଡେମନ୍। ସିମିଲାର୍ଲି ଚୈତନ୍ୟ ଚରିତାମୃତ କୃଷ୍ଣ କବିରାଜ ସେନ୍ସେସ୍, ସିମିଲାର୍ଲି ଇଫ୍ ୱାନ୍ ୱର୍ସିପ୍ସ ଲର୍ଡ କୃଷ୍ଣ ବଟ୍ ଡଜଣ୍ଟ ୱର୍ସିପ୍ ଚୈତନ୍ୟ ମହାପ୍ରଭୁ, ହି ଇଜ୍ ଅଲ୍ସୋ ଟୁ ବି ରିଗାର୍ଡେଡ୍ ଆଜ୍ ଏ ଡେମନ୍। ଏନିୱେ ସୋ ଜରାସନ୍ଧ ହି ୱାଜ୍ ୱର୍ସିପିଂ ବ୍ରାହ୍ମଣସ୍ and Vishnu also by observing Vedic rituals, but he didn't accept Krishna as the Supreme Personality of Godhead. So in the previous verse we have heard how Jarasandha was addressing Krishna, Krishna Purushadama, like that he was criticizing Krishna, but by the grace of Lord Saraswati Devi, Goddess Saraswati Devi, that criticism was converted into a prayer. That is the energy of Lord Saraswati, Goddess Saraswati. As I mentioned yesterday, that is described in 1st Canto, 2nd Chapter, Text 4. 1st Canto, 2nd Chapter, Text 4, it was stated that Narayanam Namaskrityam Naram Chaiva Narottamam Devim Saraswatim Vyasam Tato Jayam Udirayet. just before reciting Srimad Bhagavatam, we chant this mantra. So its meaning is, before reciting this Srimad Bhagavatam, which is the very means of conquest, one should offer respective obeisances unto the personality of Godhead, Narayana, unto Naranarayana Rishi, the supermost human being, unto Mother Saraswati, the goddess of learning, and unto Srila Vyasadeva, the author. So in this verse, some acharyas like Srila Goswami and Vishwanatha Chakravarti Thakur, they have given purport that here in this Srimad Bhagavatam, there is the energy of Goddess Saraswati. That's why even if it is a criticism, openly it is a criticism by Jarasandha. Jarasandha didn't mean to worship Krishna for prayer to Krishna. Jarasandha mean to criticize Krishna. But Saraswati Devi didn't accept it. Saraswati Devi converted that criticism into a prayer. That yesterday we have heard that point. So anyway, when Jarasandha came with 23 Akrini soldiers, and it is 23 into 2,18,1700, how much it comes? Find out in the calculator. 2,18,700 multiplied by 23. So this is 50,30,100 soldiers were there. So much soldiers were there gathered in front of Mathura. They were about to kill all the residents of Mathura, including Krishna and Balaram. So Krishna at the time thought of his region of his advent to this material world. Yesterday we have discussed about that. So he wanted to rid earth of all the sinful persons. That's why when he was thinking like that, all his chariots, all his weapons, all these things came, descended from the spiritual world. So the Lord addressed, Lord Krishna addressed Sankarsana Balaram that let us go and fight. Now the time has come to kill our, to fulfill our mission, that is to kill the sinful persons. Vinasaita Duskrutam. So when they went in front of Jarasandha, Jarasandha addressing Krishna, criticized Krishna, and he said, I won't like to kill, I won't like to battle with you, because you are the lowest of the mankind, Purushadhama, like that he criticized in a previous verse, it was stated like that. So now he addresses Balaram. Then Vartaman, Jarasandha, Bhagavan Krishna ko, ta mana santosh mutabak sab gadi pradan kari, jete thila ragat thila sab sudhi gala, sab krodha prakash kar dala, bibhinna prakar jete yuddha samaya, aba samaya beshi nahi, yuddha hoba Vartaman, tenu alpa kathare tar jo Krishna ko ragat thila, mor jwai ko hatya karchi, hatyara sabtu lowest of the mankind, Naradhama, Purushadhama, even Avare, Jete Prakar Gadi Kariwa Thala, Sulu Gadi Kardala. Tenu Vartaman, Balaram Ko Kousandi, Je Tavarama Jadi Shraddha. Tenu Vartaman, Krishna Ko Gadi Kala Pare, Vartaman Rama Ko Sita Katha Kousandi. Rama, Tala Dhoja Rathar Vashchandi, Krishna Kara Vasa Rartha Hoji, Nandi Vosa Rathha, Jemdi Vartaman, Puri Re, Rathyatra Hoji, Bhagavan, Balaram Jausandi, Pratham Taladhoja Rathare Jausandi, Tapare Devi, Subhadra Devi Asandi, Devadaran Rathare, Tapare Bhagavan Krishna Asandi, Nandigos Rathare, Yesu Rathoti Naka Divya Ratha. Then, Bhartaman, Jarasandha, Bhagavan Krishna Ku, Balaram Ku, Lakhagari Kosandi, Tavarama Devi Shraddha, He Rama, Bhagavan Kargote Rama, Namo Di Ram, Bhagavan Balaram. Srila Prabhupada Maharaj kahanti Ram shabdara tinoti artha rahichi. Ram kahile Balaram, Ram kahile Parshuram, ebong Ram kahile Dasharathanandan Ram. Tini janaku modhye Ram kuhajiba. Tenu ame je mahamantra koruche Hare Krishna, Hare Krishna, Krishna Krishna, Hare Hare, Hare Rama, Rama Rama, Hare Hare. ସେଥିରେ ପ୍ରଭୁପାଦ ମହାରାଜ କହୁଛନ୍ତି ଏ ଯେଉଁ ରାମ ଶବ୍ଦ ଏ ତିନି ଜଣଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ, ଭଗବାନ ବଳରାମ, ଭଗବାନ ପରଶୁରାମ ଏବଂ ଭଗବାନ ଦଶରଥ ନନ୍ଦନ ରାମ। ତେଣୁ ଏ ରାମ ଶବ୍ଦର ଅର୍ଥ ହେଉଛି ଯେ ଆନନ୍ଦ ପ୍ରଦାନ କରନ୍ତି। ଭଗବାନ ଗୋଟିଏ ନାମ ଅଛି ରାମ, କାହିଁକି ନା ସେ ଆନନ୍ଦ ପ୍ରଦାନ କରନ୍ତି। ଆମର ବର୍ଣ୍ଣନା କରାଯାଇଛି ଯେ ରମନ୍ତି ଯୋଗିନୋ ଅନନ୍ତେ ସତ୍ୟାନନ୍ଦ ଚିଦାତ୍ମନି ଇତି ରାମ ପଦ ନାସୁ ପରମ ବ୍ରହ୍ମ ଅଭିଧୀୟତେ। ଗୋଟେ ପୁରାଣରେ ବର୍ଣ୍ଣନା କରାଯାଇଛି ରମନ୍ତେ ଯୋଗିନୋ ଅନନ୍ତେ, ରମନ୍ତେ ଅର୍ଥ ହେଉଛି ଆନନ୍ଦ। ଭଗବାନଙ୍କର ଗୋଟିଏ ରାମ ହେଉଛି ରାମ, କାହିଁକି ନା ସେ ଆନନ୍ଦ ପ୍ରଦାନ କରନ୍ତି। ଏଇଟା ଆମର ବର୍ଣ୍ଣନା କରାଯାଇଛି ଯେ ରମନ୍ତେ ଯୋଗିନୋ ଅନନ୍ତେ, ଏଇଟା ଚୈତନ୍ୟ ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି। ଚୈତନ୍ୟ ଚରିତ୍ରାମୃତରେ ମଧ୍ୟ ଏଇଟା ବର୍ଣ୍ଣନା କରାଯାଇଛି 2:29 ଶ୍ଳୋକରେ, ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି ରମନ୍ତେ ଯୋଗିନୋ ଅନନ୍ତେ ସତ୍ୟାନନ୍ଦ ଚିଦାତ୍ମନି ଇତି ରାମ ପଦ ନାସୁ ପରମ ବ୍ରହ୍ମ ଅଭିଧୀୟତେ। ଭଗବାନଙ୍କର ଗୋଟେ ନାମ ହେଉଛି ରାମ, କାହିଁକି ନା ତାଙ୍କ ବିଷୟରେ ଜଣେ ଯଦି ଚିନ୍ତା କରିବ, ରମନ୍ତେ ଯୋଗିନୋ ଅନନ୍ତେ, ଯୋଗୀମାନେ ସେମାନେ ଅନନ୍ତ ଆନନ୍ଦ ପ୍ରାପ୍ତ ହୁଅନ୍ତି। ରମନ୍ତେ ଯୋଗିନୋ ଅନନ୍ତେ, ଅନନ୍ତ ଆନନ୍ଦ ପ୍ରାପ୍ତ ହୁଅନ୍ତି, ସେ ଆନନ୍ଦ ଶେଷ ହେବ ନାହିଁ। ରମନ୍ତେ ଯୋଗିନୋ ଅନନ୍ତ ସତ୍ୟାନନ୍ଦ ଚିରାତ୍ମନି, ସେ ଭଗବାନ ରାମ ହେଉଛନ୍ତି ସତ୍ୟାନନ୍ଦ, ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି ସେ ସତ୍ ଆନନ୍ଦ, ପ୍ରକୃତ ଆନନ୍ଦ ହେଉଛି ସେଇଟା। ଭୌତିକ ଜଗତରେ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛି ସେଇଟା ହେଉଛି କ୍ଷଣସ୍ଥାୟୀ ଆନନ୍ଦ, ସେଇଟା ପ୍ରକୃତ ଆନନ୍ଦ ନୁହଁ, ସେ ଅସତ ଆନନ୍ଦ। ତେଣୁ ସତ୍ୟାନନ୍ଦରେ ଭଗବାନ ରାମ ଏଭଳି ନାମ ରହିଛି, ସେ ରାମଙ୍କର ନାମ ନେଲେ ଜଣେ ଆନନ୍ଦ ପ୍ରାପ୍ତ ହେବ, ସତ୍ୟାନନ୍ଦ ପ୍ରାପ୍ତ ହେବ। ଏବଂ ଚିଦାତ୍ମନି, ଭଗବାନ ହେଉଛନ୍ତି ଚିଦାତ୍ମନି, ଚିଦାତ୍ମା ସେ ପରମାତ୍ମା, ତାଙ୍କର ନାମ ରାମ, ଯେଉଁମାନେ ନାମ ଗ୍ରହଣ କରିବେ ସେମାନେ ସେଭଳି ଭାବରେ ଆନନ୍ଦିତ ହେବେ। ଇତି ରାମ ପଦେ ନାସୁ, ଇଏ ହେଉଛି ରାମର ଶବ୍ଦର ଅର୍ଥ, ଇତି ରାମ ପଦେ ନାସୁ ପରମ ବ୍ରହ୍ମ ଅଭିଧୀୟତେ। ତେଣୁ ଏ ରାମଙ୍କର ଅର୍ଥ ହେଉଛି ମଧ୍ୟ ପରମ ବ୍ରହ୍ମ ବା ମାନେ ପୂର୍ଣ୍ଣ ବ୍ରହ୍ମ ବା ପୂର୍ଣ୍ଣ ଭଗବାନ, ପୁରୁଷୋତ୍ତମ ଭଗବାନ। ସୋ ଦି ୱାର୍ଡ ରାମ, ଦି ୱାର୍ଡ ରାମ ଇଜ ଇନ୍ ଇଟ୍ ଇଜ ଡେସ୍କ୍ରାଇବ୍ ଇନ୍ ପଦ୍ମପୁରାଣ ଆଣ୍ଡ ଅଲସୋ ଷ୍ଟେଟେଡ୍ ବା କୋଟେଡ୍ ଇନ୍ ଚୈତନ୍ୟ ଚରିତ୍ରାମୃତ ମଧ୍ୟଲୀଳା 9th ଚାପ୍ଟର ଟେକ୍ସ 32 29 ସୋ ଇଟ୍ ଇଜ ଷ୍ଟେଟେଡ୍ ଦ୍ୟାଟ୍ ରମନ୍ତେ ଯୋଗିନୋ ଅନନ୍ତେ, ଦୋଜ୍ ଯୋଗୀସ୍, ଦୋଜ୍ ସେଣ୍ଟ୍ରି ପର୍ସନ୍ସ, ଦେ ଫାଇଣ୍ଡ ପ୍ଲେଜର, ଟ୍ରାନ୍ସେଣ୍ଡେଣ୍ଟାଲ ପ୍ଲେଜର, ଦ ସୁପ୍ରିମ୍ ଆବସୋଲ୍ୟୁଟ୍ ଟ୍ରୁଥ୍ ଇଜ୍ କଲ୍ଡ ରାମ, ବିକଜ୍ ଦ ଟ୍ରାନ୍ସେଣ୍ଡେଣ୍ଟାଲିଷ୍ଟ ଟେକ୍ ପ୍ଲେଜର ଇନ୍ ଦ ଅନ୍ଲିମିଟେଡ୍ ଟ୍ରୁ ପ୍ଲେଜର ଅଫ୍ ସ୍ପିରିଚୁଆଲ୍ ଏକ୍ଜିଷ୍ଟେନ୍ସ, ଦ୍ୟାଟ୍ ଇଜ୍ ଇନ୍ ପଦ୍ମପୁରାଣ କୋଟେଡ୍ ଇନ୍ ଚୈତନ୍ୟ ଚରିତ୍ରାମୃତ ମଧ୍ୟଲୀଳା 2nd chapter 9:29। ସୋ ଦିସ୍ ଇଜ୍ କଲ୍ଡ ରାମ। ପ୍ରଭୁପାଦ ମହାରାଜ ସେଜ୍ ଦ୍ୟାଟ୍ ଦିସ୍ ରାମ ମିନିଂ ମିନ୍ସ ଭଗବାନ ପରଶୁରାମ, ଭଗବାନ ବଳରାମ ଆଣ୍ଡ ଅଲସୋ ଭଗବାନ ଦଶରଥ ନନ୍ଦନ ରାମ। ସୋ ଦିସ୍ ରାମ ୱେନ୍ ୱି ଆର୍ ଚାଣ୍ଟିଂ ଦ ନେମ୍ ଅଫ୍ ଦି ଲର୍ଡ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ପ୍ରଭୁପାଦ ମହାରାଜ ସେଜ୍ ଦ୍ୟାଟ୍ ଦିସ୍ ରାମ ଅଲସୋ ମିନ୍ସ ଦିସ୍ 3 ପର୍ସନ୍ସ। ଏନିୱେ ଦିସ୍ ରାମ ମିନ୍ସ ହି ଗିଭ୍ସ ଅନ୍ଲିମିଟେଡ୍ ପ୍ଲେଜର ଟୁ ଦ ୱର୍ସିପର୍ସ ଅଫ୍ ରାମ, ଟୁ ଦି ମେଡିଟେଟର୍ସ ଅଫ୍ ଭଗବାନ ଲର୍ଡ ରାମ, ଦ୍ୟାଟ୍ସ ୱାଇ ଦିସ୍ ନେମ୍ ଇଜ୍ ଗିଭେନ୍ ଟୁ ବଳରାମ ଦ୍ୟାଟ୍ ରାମ। ୱାଇଲ୍ ଯେତେବେଳେ ଭଗବାନଙ୍କ ନାମକରଣ କରାଯାଉଥିଲା, ଗର୍ଗାଚାର୍ଯ୍ୟ ମଧ୍ୟ ସେହିଭଳି ଭାବରେ ପ୍ରଥମେ ଭଗବାନ ବଳରାମଙ୍କର ନାମକରଣ କରିଥିଲେ। 10th skanda 8th adhyayରେ ଏଇଟା ବର୍ଣ୍ଣନା କରାଯାଇଛି, ଯେତେବେଳେ ଭଗବାନ ଆସି ଭଗବାନଙ୍କର ନାମକରଣ ସମୟ ଆସିଗଲା, ସେହି ସମୟରେ 100 years ଯେତେବେଳେ ଭଗବାନ 100 ଦିନ ହୋଇଥିଲା, ସେହି ସମୟରେ ବସୁଦେବ ପଠାଇଥିଲେ ଗର୍ଗାଚାର୍ଯ୍ୟଙ୍କୁ ଭଗବାନଙ୍କର ନାମକରଣ କରିବା ପାଇଁ। କୃଷ୍ଣ ବଳରାମ ତାଙ୍କର ନାମକରଣ ହୋଇନଥିଲା, 100 ଦିନ ପର୍ଯ୍ୟନ୍ତ ବିନା ନାମରେ ଚାଲିଥିଲା, ଯିଏ ଯାହା ନାମ ଦେଲେ ସେ ନାମରେ ଚାଲିଥିଲା ଭଗବାନଙ୍କ କଥା। ଆମର ଅଷ୍ଟଦଶ ଶତ ନାମରେ ବର୍ଣ୍ଣନା କରାଯାଇଛି ଯେ ଭଗବାନଙ୍କର ଜନ୍ମ ହେଲେ
ସେତେବେଳେ
ଶ୍ରୀ ନନ୍ଦ ରାଖିଲ ନାମ ନନ୍ଦେର ନନ୍ଦ ଯଶୋଦା ରାଖିଲ ନାମ ଯଦୁବସାଧନ ଉପନନ୍ଦ ନାମ ରାଖେ ସୁନ୍ଦର ଗୋପାଳ ବ୍ରଜବାଳକ ନାମ ରାଖେ କପୁର ରଖାଳ ସୁବର ରାଖିଲ ନାମ କପୁର ଶ୍ରୀରାମା ରାଖିଲ ନାମ ରାଖଲ ରାଜା ଭାଇ
ଭଗବାନଙ୍କର ସ୍ତୋତ୍ର ସତ ନାମ ରହିଛି, ଅନେକ ନାମ ରହିଛି ଭଗବାନଙ୍କର, କିନ୍ତୁ ଅଫିସିଆଲ ନାମ ହେଇନଥିଲା। ଅଫିସିଆଲ ନାମ ଗର୍ଗାଚାର୍ଯ୍ୟ ଗଲା ପରେ ତାଙ୍କ ନାମ ଦିଆଗଲା। ଭଗବାନ ଶହେ ଦିନ ରହିଥିଲେ, ଗର୍ଗାଚାର୍ଯ୍ୟ ଯାଇ ଉପସ୍ଥିତ ହେଇଥିଲେ ଏବଂ ସେହି ସମୟରେ ଯେତେବେଳେ ଭଗବାନଙ୍କର ନାମକରଣ ହେଉଛି, ପ୍ରଥମେ ଗର୍ଗାଚାର୍ଯ୍ୟ ନାମକରଣ କରିଥିଲେ। କାହାର ଫୋନ୍ଟା କେଉଁଠି ରହିଲା? ଏଠି ଅଛି। ଭଗବାନ ନାମକରଣ କରିଥିଲେ ବଳରାମଙ୍କର। ସେ କହିଥିଲେ ଦଶମ ସ୍କନ୍ଧ ଅଷ୍ଟମ ଅଧ୍ୟାୟ ଶ୍ଳୋକ ବାରରେ ଏଇଟା ବର୍ଣ୍ଣନା କରାଯାଇଛି ଯେ ଅୟମ୍ ହି ରୋହିଣୀ ପୁତ୍ର ରମୟନ୍ ସୁହୃଦ ସୁଗୁଣୀ ଆଖ୍ୟାସତେ ରାମ ଇତି ବଡ଼ା ଦିଖ୍ୟା ବଳ ବିଦୁ। ଭଗବାନଙ୍କର ବଳରାମଙ୍କର କେତୋଟି ନାମ ଦେଇଥିଲେ ଗର୍ଗାଚାର୍ଯ୍ୟ ଯେ ଅୟମ୍ ହି ରୋହିଣୀ ପୁତ୍ର, ଭଗବାନ ତ ରାମକରଣ କରୁଛନ୍ତି, ପ୍ରଥମେ ବଳରାମଙ୍କର ନାମକରଣ କରାଗଲା, ବଡ଼ ଭାଇଙ୍କର ନାମକରଣ କରାଗଲା। ପୂଜା ଯେତେବେଳେ କରାଯିବ ପ୍ରଥମେ ବଡ଼ ଭାଇଙ୍କର କରାଯିବ, ତାପରେ ସାନ ଭାଇଙ୍କର ପୂଜା କରାଯିବ। ଯାହା ହଉ, ତେଣୁ ଏଇ ଯେଉଁ ସେ କହିଲେ ଦଶମ ସ୍କନ୍ଧ ଅଷ୍ଟମ ଅଧ୍ୟାୟ ଶ୍ଳୋକ ବାରରେ କୁହାଯାଇଛି ଯେ ଗର୍ଗାଚାର୍ଯ୍ୟ କହୁଛନ୍ତି ଇଏ ହେଉଛନ୍ତି ରୋହିଣୀ ପୁତ୍ର, ଅୟମ୍ ହି ରୋହିଣୀ ପୁତ୍ର ରମେୟନ୍ ସୁହୃଦ ଗୁଣୀ। ଯଦିଓ ଗର୍ଗାଚାର୍ଯ୍ୟ ଜାଣନ୍ତି ସିଏ ହେଉଛନ୍ତି ଦେବକୀଙ୍କ ପୁତ୍ର, ଦେବକୀଙ୍କ ପୁତ୍ର ପରେ ସିଏ ତାଙ୍କ ଗର୍ଭରୁ ଆସି ରୋହିଣୀଙ୍କ ଗର୍ଭରେ ସ୍ଥାପିତ ହୋଇଛନ୍ତି, ଗର୍ଗାଚାର୍ଯ୍ୟ ଜାଣିଛନ୍ତି ସେ କଥା, କିନ୍ତୁ ସେଇଟାକୁ ସେ ଗୋପନ ରଖିଲେ। ତେଣୁ ସେ କେବଳ କହିଲେ ଯେ ଅୟମ୍ ହି ଇଏ ହେଉଛନ୍ତି ରୋହିଣୀ ପୁତ୍ର, ରୋହିଣୀଙ୍କ ପୁତ୍ର ରମେୟନ୍ ସୁହୃଦ ଗୁଣୀ। ତାଙ୍କର ସୁହୃଦମାନଙ୍କୁ, ତାଙ୍କର ବନ୍ଧୁବାନ୍ଧବମାନଙ୍କୁ ତାଙ୍କର ଏତେ ଗୁଣ ଅଛି, ସେ ଆନନ୍ଦ ପ୍ରଦାନ କରିବେ, ସେଥିପାଇଁ ତାଙ୍କର ନାମ ହେବ ଆଖ୍ୟାସତ ରାମ ଇତି, ସେଥିପାଇଁ ତାଙ୍କର ନାମ ହେବ ରାମ, କାରଣ ସେ ସମସ୍ତଙ୍କୁ ଆନନ୍ଦ ପ୍ରଦାନ, ଏତେ ତାଙ୍କର ଗୁଣ ସବୁ ରହିଛି, ତାଙ୍କର ଗୁଣ ଚିନ୍ତା କଲେ ଜଣେ ଆନନ୍ଦିତ ହେଇଯିବେ। ରାମ ତାଙ୍କର ସେଇଭଳିଆ ଗୁଣ ରହିଛି, ଅନନ୍ତ ଗୁଣ ରହିଛି ଭଗବାନଙ୍କର। ଏବଂ ବଳାଧିକ୍ୟା ବଳମ୍ ବିଧୁ, ଯେହେତୁ ତାଙ୍କର ବହୁତ ବଳ ରହିଛି ଏବଂ ଏ ବଳ ମ୍ୟାଟେରିଆଲ ବଳ ନୁହଁ, ଭୌତିକ ବଳ ନୁହଁ, ଏ ବଳ ହେଉଛି ଆଧ୍ୟାତ୍ମିକ ବଳ। ସେଥିପାଇଁ କୁହାଯାଇଛି ଉପନିଷଦରେ କୁହାଯାଇଛି ନାୟମ ଆତ୍ମା ବଳହୀନ ଲଭ୍ୟ, ଆମେ ପରମାତ୍ମା ସମେତ ଜ୍ଞାନ ବଳହୀନ ଭାବରେ ପ୍ରାପ୍ତ ହୋଇପାରିବା ନାହିଁ। ବଳହୀନ କହିଲେ ଏ ଭୌତିକ ବଳ କଥା କୁହାଯାଉ ନାହିଁ, ଆଧ୍ୟାତ୍ମିକ ବଳ କଥା କୁହାଯାଉଛି। ଭଗବାନ ରାମଚନ୍ଦ୍ର ବଳରାମଙ୍କ କୃପା ଯେଉଁମାନେ ପ୍ରାପ୍ତ ହେବେ ସେମାନେ ଭଗବାନ କୃଷ୍ଣଙ୍କୁ ଜାଣିବେ। ତେଣୁ ତାଙ୍କର ଆଉ ଗୋଟିଏ ନାମ ହେବ ଯଦୁନାମ ଅପୃଥକ ଭାବା ସଂକର୍ଷଣ ମୁସନ୍ତ୍ୟୁତ। ତାଙ୍କର ଗୋଟିଏ ନାମ ହେବ ସଂକର୍ଷଣ, କାହିଁକି ମୁଁ ଗତକାଲି କହିଥିଲି ଯେ ଗର୍ଗାଚାର୍ଯ୍ୟ କହିଲେ ନାହିଁ ଯେ ସେ ଦେବକୀ ଗର୍ଭରୁ ରୋହିଣୀଙ୍କ ଗର୍ଭକୁ ଆସିଛନ୍ତି ବୋଲି ତାଙ୍କ ନାମ ସଂକର୍ଷଣ ହେବ। ସେ କହିଲେ ଯଦୁମାନ ଭିତରେ ସେ ଭେଦ ଦେଖିବେ ନାହିଁ, ସେଥିପାଇଁ ତାଙ୍କର ନାମ ହେବ ସଂକର୍ଷଣ। କାହିଁକି ନା ଯଦି ସେ ପ୍ରକୃତ କଥାଟାକୁ କହିଦେବେ ତାହେଲେ ନନ୍ଦ ମହାରାଜ କୃଷ୍ଣ ବଳରାମ ସହିତ ପିତାର ରୋଲ୍ ଆଉ କରିପାରିବେ ନାହିଁ, ସେ ଭଗବାନ ବି ପୂଜା କରିବେ। ସେଥିପାଇଁ ଗର୍ଗାଚାର୍ଯ୍ୟ ଏଇଭଳି ଭାବରେ ନାମକରଣ କରିଥିଲେ। ସୋ ଭଗବାନ ଦି ନେମ୍ ଅଫ୍ ଦି ଲର୍ଡ ବଳରାମ ଇଜ୍ କଲ୍ଡ ରାମ ବିକଜ୍ ହ୍ୱାଇଲ୍ ଗିଭିଙ୍ଗ ଦ ନେମ୍ ଟୁ କୃଷ୍ଣ ଆଣ୍ଡ ବଳରାମ ୟୁ ମେ ବି ନୋଇଂ ଦ୍ୟାଟ୍ ଦେର୍ ଇଜ୍ ଅଷ୍ଟୋତ୍ତର ଶତନାମ ଅଫ୍ ଦି ଲର୍ଡ ୱେନ୍ ଦି ଲର୍ଡ ଟୁକ୍ ବାଥ୍ ଇନ୍ ଦ ୱମ୍ ଅଫ୍ ଯଶୋଦା, ଦେନ୍ ହିଜ୍ ବୟହୁଡ଼ ଫ୍ରେଣ୍ଡସ୍, ହିଜ୍ ଫାଦର୍ସ, ହିଜ୍ ରିଲେଟିଭ୍ସ, ଅଲ୍ ଦେନ୍ ଅଲ୍ ଅଫ୍ ଦେନ୍ ଗେଟ୍ ସମ୍ ନେମ୍ ଟୁ କୃଷ୍ଣ, ଜଷ୍ଟ ଲାଇକ୍ ନନ୍ଦ ମହାରାଜ ହି ଗେଭ୍ ହିଜ୍ ନେମ୍ ଆଜ୍ ନନ୍ଦନନ୍ଦନ, ଯଶୋଦା ମା ହି ଗେଭ୍ ହିଜ୍ ନେମ୍ as Yasodhananda going, Yasodhara Akshranama, Jadu was Sadhana, like that. His friends also gave some name to them, to Lord Krishna. But official name was given when he was 100 days old by Gargacharya. So while giving the name to these two boys, Krishna and Balaram, now in the past, Gargacharya gave the name to Balaram. He said, Ayani Rohini Putro, it is described in 10th canto, 8th chapter, text 12. That Ayani Rohini Putro, that means addressing this, fingering to the boy, he says, Ayani Rohini Putro, this is Rohini Putro. This is Rohini Putro. Gargacharya knows everything. He is Acharya, he knows, he is an astrologer, he knows everything. And if you know, if you read Garga Sangita, then you will know what you were in your previous life. Garga Sangita, it is also described like that. So Gargacharya is a famous astrologer. So Gargacharya knows the Lord fully well, but he didn't give the exact name of the Lord or the meaning of exact name to Nanda Maharaj, because Gargacharya speaks the truth, then Nanda Maharaj will not accept them as their children. He will worship them as God. That's why he gave the name in such a way, in a confidential way, so that the name was given, but the meaning was something different to Nanda Maharaj, like that. So here, while giving the name, the first name was given to Balaram. Gargacharya says, this side, pointing his finger to that person, to the child, he says, this child, the son of Rohini, will give all happiness to his relatives and friends by his transcendental qualities. Therefore, he will be known as Ram. This Ram, this name is so sweet, Ram. This name itself is so sweet that if this name is described, then this class will end. Describing this name Ram. Ram, this has so much meaning of this name, Ram. So, anyway, and because he will manifest extraordinary body strength, he will also be known as Bala. Moreover, because he unites two families, Vasudeva's family and the family of Nanda Maharaj, he will be known as Sankarsana. So, here, Gargacharya kept the confidential meaning secret, and only just said that he will be known as Sankarsana, not because he was transformed from the womb of Devaki to the womb of Rohini, but because he will unite the two families, Vasudeva's family and the family of Nanda Maharaj. That way, confidential name was given to Lords. So this Rama is described. Also, Ramakar Nama Varna Karajaiti, Ramakar Gutti Nama, Ute Tara Sakti Raiti, Rama, Rameti, Rameti, Rame, Rame, Manorame, Sastra Nama Tatulyam, Rama Nama Varaname. Bhagavan ka Ramakar Nama, every Sakti Sari, Ute Gurtupuna, Ute Matpuna, they Rama, Rameti, Rameti. भगवान का नाम कर नाम यदि केवल जन राम 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 ग्रहण करिवे राम रामे की रामे की रमे रामे मनोरमे दिस इज ऑल्सो फ्रॉम पद्म पुराण दिस इज ऑल्सो कोटेड इन चैतन्य चैतामृत सेकंड चैप्टर मध्य लीला 9th चैप्टर टेक्स्ट 32 दैट इज एटा ए राम का नाम र महात्म्य वर्णन करा जाय छी जे पद्म पुराण रे ଯେଉଁଟା ଚୈତନ୍ୟ ଚରିତାମୃତରେ କୋଟ୍ କରାଯାଇଛି ସେଥିରେ କୁହାହେଉଛି ରାମଙ୍କର ନାମ ରାମ 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 ଏ ଯେଉଁ କେବଳ ରାମ ନାମ ନେମା ନେ ରାମ ରାମିତି ରାମିତି ରମେ ରାମ ମନୋରମେ ଜଣେ କେବଳ ରାମଙ୍କର ନାମ ନେଲେ ସେ ଆନନ୍ଦ ପ୍ରାପ୍ତ ହୋଇଯିବ ଭଗବାନ ରାମଙ୍କର ନାମର ଏତେ ରହିଛି ଗୁଣ ରହିଛି ବା ମହାତ୍ମା ରହିଛି ତେଣୁ ରମେ ରାମିତି ରାମିତି ରମେ ରାମେ ମନୋରମେ रमे राम सहस्र नाम तत्ल्यम राम नाम बरानन विष्णु लॉर्ड विष्णु हैज 1000 नेम्स दैट इज डिस्क्राइब्ड इन महाभारत
So this 1000 name, Rame Rameti Rameti, 1000 name of Lord Vishnu is equal to one name of Ram. This is described in Chaitanya Charitamrita, Madhyalila, chapter 9, verse 32. Rama Rameti Rameti, Rame Rame, Rame Rame Manorame, Sahasra Nama Tatulyam, Rama Nama Brahmane. Lord Shiva addresses his wife Durga. It is stated by Lord Shiva to Durga. O Brahmana, I chant the holy name of Ram, Ram Ram Ram, and thus enjoy this beautiful sound. This holy name of Ramchandra is equal to 1000 holy names of Lord Vishnu.
Bhagavankara Gutya Nama, Ramkara Nama Gutya Nama, Bhagavan Vishnu Kara Eko Hajar Nama Sutta Samad. It has the Padma Purana Banakari, Shivaji, it has Parvati Kosan. Lord Shiva says it to Parvati that the name of Ram, this one name, Rama, is equal to 1000 names of Lord Vishnu. The 1000 names of Lord Vishnu were described in Mahabharata. But if you get the same result by chanting 1000 names of Lord Vishnu, if you chant only one name of Lord Rama. And also, this name Rama, if you utter thrice, that is equivalent to one name of Krishna. That is a state. Sahasra nama trida gutya tu tat padam. Krishna nama eka gutya Krishna nama ra artha gutya Krishna nama nele jati pada tatta hua. Bhagavan Vishnu kara 3000 nama nele jati pada tatta hua. Tenu Bhagavan Rama kara tinoti nama uchanan kale jo pada hago. Bhagavan Krishna kara gutya nama uchanan kale sri pada hago. Ita madha Brahmand Purana banna kara jaichi. ତେଣୁ ଏଇଭଳି ଭାବରେ ଭଗବାନ କୃଷ୍ଣଙ୍କର ନାମ ଭଗବାନ ରାମଙ୍କ ନାମଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ଭଗବାନ କୃଷ୍ଣଙ୍କ ନାମ ବ୍ରହ୍ମାଣ୍ଡ ପୁରାଣରେ ଚୈତନ୍ୟ ଚରିତ୍ରାମୃତ ସେକେଣ୍ଡ କ୍ୟାଣ୍ଟୋ ମଧ୍ୟଲୀଳା 9 ଚାପ୍ଟର ଟେକ୍ସଟ 33 ଦ୍ୟାଟ୍ ଇଜ୍ ଅଲସୋ କୋଟେଡ୍ ଏଇଟା କୁହାଯାଇଛି ଯେ ସହସ୍ର ନାମ ନାମ ପୁଣ୍ୟା ନାମ କ୍ରୀଡ଼ା ବୃତ୍ତିଆର୍ଥ ଯତ୍ଫଳମ୍ ଏକ ବୃତ୍ତିଆର୍ଥ କୃଷ୍ଣସ୍ୟ ନାମିକଂ ତତ୍ ପ୍ରୟଚ୍ଛତି ଅର୍ଥାତ୍ ଯେଉଁ ଭଗବାନଙ୍କର ହଜାର ନାମ ରହିଛି ବିଷ୍ଣୁ ସହସ୍ର ନାମ ସେଇଟାକୁ ଯଦି ତିନିଥର ଆମେ ଆବୃତ୍ତି କରିବା ଅର୍ଥାତ୍ 3000 ବିଷ୍ଣୁଙ୍କର ନାମ ନେବା ତା'ର ଫଳ ଯାହା ହେବ ଯତ୍ଫଳମ୍ ଏକ ବୃତ୍ତିଆର୍ଥ କୃଷ୍ଣସ୍ୟ ଭଗବାନ କୃଷ୍ଣଙ୍କର ନାମ ଏକ ଥରେ ନେଲେ ନାମିକଂ ତତ୍ ପ୍ରୟଚ୍ଛତି ସେହି ଫଳ ଆମେ ପ୍ରାପ୍ତ ହେବା It is also quoted in Chaitanya Charitamrita, this Padma Purana statement. This is also stated by Shivaji that the pious results derived from chanting the 1000 holy names of Vishnu 3 times can be attained by only one utterance of the holy name of Krishna. This is from Brahmand Purana, not Padma Purana. This verse from the Brahmand Purana is found in the Laghu Bhagavatamritam 1.5.354 by Rupa Goswami. Simply by chanting the name of Krishna once, one can attain the same results achieved by chanting the holy names of Rama 3 times. So, ee Bhagavan ka Rama kar nama ete gurutva punna. Sejme yamara kwajai chi Bhaktivinoda Thakur kari chanti. Madurai Harina, Madurai Harina, Madurai Harina. Madurai Harinam, Ei Nama Shiva Jape Pancha Mukhe Re, Ei Nama Shiva Jape Pancha Mukhe Re, Ei Nama Brahma Jape Chatur Mukhe Re, Ei Nama Brahma Jape Chatur Mukhe Re, Ei Nama Narada Jape Jaina Jantra Re, Ei Nama Narada Jape Jaina Jantra Re, Madurai Harina, Madurai Harina, Madurai Harina, Nama Japte Japte Braje Chalo Re, Nama Japte Japte Braje Chalo Re,
भक्ति विनोद बोले रे भक्ति विनोद बोले रे भक्ति विनोद बोले रे भक्ति विनोद बोले रे।
एवढी भाव रे मैं देखिबा भगवान का नाम कर भगवान का नाम एवढी गुरुत्वपूर्ण एवढी भगवान नाम नेले तने भगवत धाम को चल जेबे भक्ति विनोद तांकर संगीत रे तो वर्णन करसंदी दिस सॉन्ग इज गिवन रिटन बाय भक्ति विनोद एंड इट इज सेड that this naam, this mahamantra here, the name of Lord Ram and the name of Lord Krishna in the mahamantra, if one chants the name of the Lord, this name of the Lord is being chanted by Shivaji in his five heads, panchamukhyare, in his five mouths, and by Brahma in his four mouths, by Narad Muni in his bina instrument. And Bhakti Vinod says that if you chant this name, then you can go to the spiritual world. So, jahau, ye Bhagavan Ram, ankar nama, ete gurutapunna, jenu, sei Bhagavan Ram ankar address kari sikottava Rama, jadi sraddha, Rama ko address kari kohdu, Rama, tamar jadi sraddha raichi, tale, jadi sraddha ta judyashwa dharja mudvaha, तुम मो सहित युद्ध कर धैर्य धारण करा पड़ो कारण युद्ध में बहुत परिश्रम करा पड़ो साधारण कथा कह सहज से भाई नुह कार्य पड़ो युद्ध सर निक्षेप करा पड़ो बहुत प्रकार परिश्रम करा पड़ो युद्ध तेणु धैर्य धारण कर युद्ध जदि तुम अच्छी भरसा अच्छी मत युद्ध करापी श्रद्धा श्रद्धा शब्द विश्वास कह सुदृढ़ निश्चय चैतन्य चट्टानंद कृष्णदास कविराज गोस्वामी कहते श्रद्धा ये श्रद्धा विभिन्न व्यक्ति विभिन्न प्रकार श्रद्धा रही भगवद गीता सप्तदश अध्याय भगवान अर्जुन प्रश्न पचारे किए कि भाव जो मैंने धर्मनीति अनुसरण कर वेद विधि अनुसरण न विभिन्न पूजा करभर भाव श्रद्धा तेणु से श्रद्धार उत्तर से प्रश्न उत्तर भगवान कही भगवद गीता सप्तर अध्याय जे त्रिविधा भवती श्रद्धा देहीनांशा स्वभावदा सात्विकी राजसी चैव तामसी चेतितां शुणु तीन प्रकार श्रद्धा रही कारण तीन प्रकार व्यक्ति रही कार सत्वगुण रही प्राधान्य कार रजगुण प्राधान्य रही कार तमगुण प्राधान्य रही अनुसार तीन प्रकार व्यक्ति रही तीन प्रकार श्रद्धा रही प्रसंग में आमर श्रीम भक्ति सिद्धांत सरस्वती ठाकुर एक कथा कहती जे थे गोटे पर गोटे बह होता बह उत्सव अनुषित होता सी पर गोटे विराड़ीटे तेणु बहुत जो अनुषित होता विराड़ी बहुत प्रकार उत्पाद करूला तेणु से कौन करते से विराड़ी गोटे काचा दे कि बंद कर रखी बह संपन्न उत्सव बह उत्सव संपन्न होगा से विराड़ी को छाड़दे तेणु सीए जो चलीगले पुह बहु पुह स्त्री पुह बो एम जो बड़ होगले पुह पा छुआला से मैंने जो बहुत प्रसंग आसला से जो बहुत समय जो पिता बंद कर रखी थे से पुत्र बर्तमान पिता हो जाती बर्तमान सी चिंता कर मोर पिता मोर बहुत बेले गोटे विराड़ी की रखी पचा तले रखी थे तेणु बर्तमान आम पिला बहुत हम तेनाली गोटे विराड़ी जोगाड़ करा पड़ो विराड़ी जोगाड़ कर रखिले बहला ये श्रद्धा लौकिक श्रद्धा भी कह जाए सो इन दिस कनेक्शन दिस श्रद्धा मीन्स फेथ आई स्टेटेड इन भगवद गीता 17th चैप्टर द लॉर्ड सेज दैट देयर आर थ्री टाइप्स ऑफ श्रद्धा बा फेथ सो इट इज डिस्क्राइब इन भगवद गीता 17th चैप्टर सो इन दिस कनेक्शन भक्ति सिद्धांत सरस्वती ठाकुर सेज वन स्टोरी दैट वंस देयर वाज अ फैमिली दैट व्हाइल दे वर मैरिंग देयर सन मैरिंग एट द टाइम ऑफ मैरिज देयर वाज अ कैट इन देयर हाउस सो दैट कैट वॉज क्रिएटिंग सो मेनी डिस्टर्बेंसेस सो द फादर पुट द कैट इन ए पॉट and then completed the marriage. So in due course, that person became father and while he was marrying his son to another girl, at that time he thought, my father, during time of my marriage, kept one cat in a pot. That's why we should also do that. So, though they were having no cat, but they searched for a cat and finally got it, the cat, and put it in a pot and then did that marriage. So, this is called Laukika Shraddha. Actually, there is no meaning of this Shraddha. There is no mention, that point is not mentioned in Veda. That is Laukika Shraddha. That is by people, that Shraddha, that faith, developed by people on their own. There is no basis, scientific basis or Vedic basis and there in that Shraddha. So here, ethi ame dekhiba, ee jo koshe Shraddha, Vishwas, Chaitanya Charitamrita banna karadeichi. Je Shraddha shabde Vishwas thaye, sudrudha nischaya, Krishna bhakti kaile, sarva karma kruta hoy. Chaitanya Charitamrita banna karadeichi. Shraddha ra artha kon? Shraddha shabde Vishwas thaye, sudrudha nischaya. Shraddha ra shabde artha hochi, je sudrudha Vishwas. Shraddha shabd vishwas kahe, vishwas kahe faith. So, this shraddha means there is faith, shraddha. So, those who have having faith, those who are having mode of goodness, jo manaka satya guna pradhanya rahichi, से माने सत्यगुण जदंती सत्यगा देवान यक्ष रक्षास राजसा प्रेत भूत गण स्थाने जदंती तामसा जना दोज हुआर हैविंग श्रद्धा सत्यगुण दे वर्शिप डेमीगॉड्स एंड लॉर्ड ऑल्सो दिस पर्सनलिटी ऑफ गॉड ऑल्सो दे वर्शिप बिकॉज दे आर हैविंग प्रेडोमिनेंस ऑफ सत्यगुण. Those who are having predominance of Rajaguna, they worship Yaksha, Rakshasa, demons, etc. And those who are having a predominance of Tamaguna, they worship ghosts and spirits, Bhuta Preta Gana Sanni. So it is stated in Chaitanya Charitamrita that Shraddha Shabde Vishwas Kahe Sudrudha Nischa. This Shraddha means there is harm faith, sudrudha nischa, vishwas, vishwas means faith, avasya rakhye krishna, vishwas, said I was vishwas, shraddha sabde vishwas kai sudrudha nischa, that it is said in Chaitanya Charitamrita, Krishna's Kaviraj Goswami, that shraddha means complete faith, krishna bhakti kaile sarva karma kruta hai. If you do devotional service to Lord Krishna, then all your duties are finished. Sarva karma kruta hai. E hochi prakriti sadhara artha hochi eta. Kintu jaha ho ethi jo Jarasandha kohuchanti je taba rama jadi shraddha mo sahita yuddha kariba pai tamar jodi agraha achi ba shraddha rahichi tahale yuddhasya dharyam udbhava tame mo sahita yuddha kara yuddhasya dharyam udbhava dharya dharan kariba padibo. सांगे साए युद्ध क्षेत्र आसगल जे तमे जीति जीवा मत हत्या करो ता न तमे बत जीति पारे मो मत जीति पारे भय हो नै धैर्य धारण करिया पडिवो युद्ध करिया पडिवो बहुत समय युद्ध हबो तेनु धैर्य धारण करिया पडिवो युद्धस्व धैर्यम उद्भव हित्वा वा मच्छरै चिन्हं तमे कोण हित्वा कहले तमे जो युद्ध करछ दुइट पॉसिबिलिटी रहिवो तुम्हें जीति पार ना मुझी तुम्हें न जीतिले तुम मृत्युवरण कर मुझी आ तुम जब जित मृत्युवरण करी तेणु सी कहते जे हित्वा बा मत छड़े छिन्न तुम्हें जब जीति ना मुझे जीतीजी प्रथम से निजे जितने कथा चिंता करथम से कहते हित्वा बा मत छड़े छिन्न तथा विश्वास रही तुम्हें मृत्युवरण कर कारण मोर बहुत बल रही किंतु से बड़ कौट प्राप्त जानिना से जो बड़ प्राप्त होती जहाँ बड़ प्राप्त होती से कहते से बड़रा सब शक्तिर आधार से ठार से बड़ प्राप्त होती राजा जरासंध कि तथापि जेहेतु साधारण दैत्य मानक रजगुण तम गुण प्राधान्य थाए ରଜଗୁଣ ବିଶେଷ ଭାବରେ ତମଗୁଣର ବୁଦ୍ଧି ବିଷୟରେ ବର୍ଣ୍ଣନା କରାଯାଇଛି ଭଗବତ ଗୀତାରେ। ସର୍ବଥା ବିପରୀତା ବୁଦ୍ଧି ସା ପାଠ ତାମସୀ, ସବୁବେଳେ ବିପରୀତ ବୁଦ୍ଧି। ତାମସୀ ବ୍ୟକ୍ତିମାନଙ୍କର ଲକ୍ଷଣ ହେଉଛି ତାଙ୍କର ବୁଦ୍ଧି ହେଉଛି ସବୁବେଳେ ବିପରୀତ ବୁଦ୍ଧି। ଭଗବାନ ଜାଣନ୍ତି ଏ କଥା, ଭଗବାନ ଜାଣନ୍ତି ଏ କଥା ଯେ ଅସୁରମାନଙ୍କ ବିପରୀତ ବୁଦ୍ଧି, କାରଣ ତମଗୁଣର ପ୍ରାଧାନ୍ୟ ରହିଛି ତାଙ୍କର। ସେଇଥିପାଇଁ ଯେତେବେଳେ ସମୁଦ୍ର ମନ୍ଥନ ହେଉଥିଲା, ଭଗବାନ ଜାଣିଛନ୍ତି ଅସୁରମାନଙ୍କ ବୁଦ୍ଧି କିଭଳି, ତେଣୁ ସେ କ'ଣ କଲେ ନା ବାସୁଦେବ ମୁଖପଟରେ ଯାଇ ଠିଆ ହେଇଗଲେ ଭଗବାନ ଅଜିତ। ଏ ଷଷ୍ଠ ମନ୍ଥନରେ ଲୀଳାଟି ହୋଇଥିଲା, ସମୁଦ୍ର ମନ୍ଥନ ଲୀଳାଟି, ଭଗବାନ ଅଜିତ ରୂପରେ ଆସିଥିଲେ। ଅବତାର ମନ୍ୱନ୍ତର ଅବତାର ଭଗବାନଙ୍କର ହେଇଥିଲା ଅଜିତ। ଅଜିତ କହିଲେ ତାଙ୍କୁ କେହି ଜିତିପାରିବେ ନାହିଁ, ତେଣୁ ଭଗବାନ ଯାଇ ବାସୁଦେବ ମୁଖପଟେ ଠିଆ ହେଇଗଲେ, କାରଣ ସେ ଜାଣିଛନ୍ତି ଅସୁରମାନେ ଅବଜେକ୍ସନ୍ କରିବେ। ସେମାନେ କହିଲେ ଆମେ କାହିଁକି ପଛପଟେ ଧରିବୁ, ଅହେରଙ୍ଗ ଅମଙ୍ଗଳମ, ଇଏ ଆମେ ମଧ୍ୟ ସମସ୍ତ ଶାସ୍ତ୍ର ଅଧ୍ୟୟନ କରିଛୁ, ସ୍ୱାଧ୍ୟାୟ ସୁଧୀ ସମ୍ପନ୍ନା ପ୍ରଖ୍ୟାତ ଜନ୍ମକର୍ମ ବି, ଆମେ ମଧ୍ୟ ଆମର ବହୁତ ଜନ୍ମକର୍ମ ବହୁତ ପ୍ରଖ୍ୟାତ ରହିଛି, ଏବଂ ନ ଆମେ ଏ ଅହିର ପଛପଟ ଧରିବୁ ନାହିଁ, କାହିଁକିନା ଇଏ ପଛପଟ ହେଉଛି ଅମଙ୍ଗଳ ପଟ। ଏଇଭଳି ଭାବରେ ଅବଜେକ୍ସନ୍ ଆରମ୍ଭ କଲେ, ତେଣୁ ଭଗବାନ ଜାଣିଛନ୍ତି ତାଙ୍କର କଥା, ତେଣୁ ହସିଦେଲେ। ହସିଦେଇ ପଛପଟକୁ ଆସିଲେ, ଏ ଦେବତାମାନେ ମଧ୍ୟ ଭଗବାନ ସଙ୍ଗେ ସଙ୍ଗେ ପଛପଟକୁ ଆସିଲେ। ଅସୁରମାନେ ଆଗପଟ ରହିକରି ସମୁଦ୍ର ମନ୍ଥନ କଲେ, ତେଣୁ ସମୁଦ୍ର ମନ୍ଥନରେ ଯେଉଁ ଚାଲିଥିଲା ବହୁତ ପ୍ରବଳ କଷ୍ଟ କରିବାକୁ ପଡ଼ିଲା, ତେଣୁ ବହୁତ ଦିନ ପର୍ଯ୍ୟନ୍ତ ଚାଲିଲା ସମୁଦ୍ର ମନ୍ଥନ ଚାଲିଲା। 14 ରତ୍ନ ବାହାରିଥିଲେ ସମୁଦ୍ର ମନ୍ଥନରୁ, ତେଣୁ ଏ ସମୁଦ୍ର ମନ୍ଥନ ହେଉଥିଲା ଯେହେତୁ ଅସୁରମାନେ ସର୍ପର ମୁଖପଟେ ଥିଲେ, ସେ ବାସୁଦେବଙ୍କର ମୁଖରୁ ଅଗ୍ନି ଉଦ୍ଗରଣ ହେଉଥିଲା, ବିଷ ଅଗ୍ନି ଭଳି ଉଦ୍ଗରଣ ହେଉଥିଲା, ତେଣୁ ସେମାନେ ସବୁ କଳା ପଡ଼ିଯାଇଥିଲେ, ଏତେ କଷ୍ଟ ସେମାନେ ପ୍ରାପ୍ତ ହୋଇଥିଲେ। ଅସୁରମାନଙ୍କର ବୁଦ୍ଧି ହେଉଛି ସବୁବେଳେ ବିପରୀତ ବୁଦ୍ଧି, ଭଗବାନ ଜାଣନ୍ତି, ସେଥିପାଇଁ ଆଗରେ ଠିଆ ହେଲେ ଭଗବାନ, ତେଣୁ ସେମାନେ ଯେତେବେଳେ ଅବଜେକ୍ସନ୍ କଲେ ଭଗବାନ ପଛପଟକୁ ଆସିଗଲେ। ସୋ ହିୟର୍ ୟୁ ସି ଇନ୍ ଭଗବତ ଗୀତା 18 ଚାପ୍ଟର ଦି ଲର୍ଡ ସେଜ୍ ଦେର୍ ଆର୍ ଥ୍ରୀ ଟାଇପ୍ସ ଅଫ୍ ଇଣ୍ଟେଲିଜେନ୍ସ, ଇଣ୍ଟେଲିଜେନ୍ସ ଇନ୍ ଦ ମୋଡ଼ ଅଫ୍ ଗୁଡ଼ନେସ୍, ଇଣ୍ଟେଲିଜେନ୍ସ ଇନ୍ ଦ ମୋଡ଼ ଅଫ୍ ପ୍ୟାସନ୍, ଆଣ୍ଡ ଇଣ୍ଟେଲିଜେନ୍ସ ଇନ୍ ଦ ମୋଡ଼ ଅଫ୍ ଇଗ୍ନୋରାନ୍ସ। ସୋ ଜେନେରାଲି ଦି ଦୈତ୍ୟସ୍ ଦେ ଆର୍ ଇଣ୍ଟେଲିଜେନ୍ସ ଇଜ୍ ଇନ୍ ଦ ମୋଡ଼ ଅଫ୍ ଡାର୍କନେସ୍, ଦ୍ୟାଟ୍ସ ୱାଇ ଦି ଲର୍ଡ ନୋଜ୍ ଦିସ୍ ଥିଙ୍ଗ୍ସ, ଦ୍ୟାଟ୍ସ ୱାଇ ଡ୍ୟୁରିଂ ଦ ଚର୍ନିଂ ଅଫ୍ ଓସନ୍ ମିଲ୍କ ଓସନ୍ ଦଟ୍ ହ୍ୟାପନ୍ ଡ୍ୟୁରିଂ ଦ ଟାଇମ୍ ଅଫ୍ 6 ମନୁ, ଦ୍ୟାଟ୍ ଇଜ୍ ଚାକ୍ଷୁଷ ମନୁ, ଦ ମନୁ ପ୍ରିଭିୟସ୍ ଟୁ ଦିସ୍ ମନୁ, ଦିସ୍ ମନୁ ଇଜ୍ ବ୍ୟବସ୍ଥିତ ମନୁ ଆଣ୍ଡ ପ୍ରିଭିୟସ୍ ମନୁ ଚାକ୍ଷୁଷ ମନୁ ଡ୍ୟୁରିଂ ଦ୍ୟାଟ୍ ଟାଇମ୍ ଦି ଲର୍ଡ କେମ୍, ଦ ଇନକାର୍ନେସନ୍ ଅଫ୍ ଦି ଲର୍ଡ ୱାଜ୍ ଅଜିତ। ସୋ ହି ଗେଭ୍ ଇନ୍ସଟ୍ରକ୍ସନ୍ସ ଟୁ ଡେମିଗଡ୍ସ, ବିକଜ୍ ଡେମିଗଡ୍ସ ୱାର୍ ଡିଫିଟେଡ୍ ବାଇ ଡେମନ୍ସ, ସୋ ଡେମିଗଡ୍ସ ଆଲଙ୍ଗ ୱିଥ୍ ବ୍ରହ୍ମା ଦେ ଆପ୍ରୋଚ୍ ଦି ଲର୍ଡ, ସୋ ଦ ଲର୍ଡ ଇନ୍ସଟ୍ରକ୍ଟେଡ୍ ଦେମ୍ ଟୁ ଚର୍ନ ଦି ଓସନ୍, ଆଣ୍ଡ ଫ୍ରମ୍ ଦ୍ୟାଟ୍ ଚର୍ନିଂ ଅଫ୍ ଦି ଓସନ୍ ଦେର୍ ୱିଲ୍ ବି ନେକ୍ଟାର୍ ଆଣ୍ଡ ଇଟ୍ ୱିଲ୍ ବି ଗିଭିନ୍ ଟୁ ଦି ଡେମିଗଡ୍ସ, ଆଣ୍ଡ ଦି ଡେମନ୍ସ ୱିଲ୍ ବି ଡିପ୍ରାଇଭ୍ଡ ଅଫ୍ ଦିସ୍ ନେକ୍ଟାର୍, ଦି ଲର୍ଡ ଇନ୍ସଟ୍ରକ୍ଟେଡ୍ ଦେମ୍। ସୋ ଆଟ୍ ଦ ଟାଇମ୍ ଅଫ୍ ଚର୍ନିଂ ଅଫ୍ ଓସନ୍, ୱାଇଲ୍ ଦି ମନ୍ଦର ମାଉଣ୍ଟେନ୍ ୱାଜ୍ ବିନ୍ ଚର୍ନ ବାଇ ଦି ରୋପ୍ ଅଫ୍ ବାସୁକି ସ୍ନେକ୍, ବାସୁକି ସ୍ନେକ୍, at that time the lord first went to the front side of the snake, that is the mouth side, but these demons they objected, they say why we shall be in the back, this side of this portion of the snake is inauspicious, so they objected and the lord smiled, because the lord knows the thing, that's why he came to the back side along with him all the demigods also followed, and these demons they were on the front side while churning of milk was going on, that from that milk portion there are 14 jewels, and anyway at the time during the time of churning snake was vomiting that is poison, that is in the form of fire, so much poisonous snake Vasuki, and the demons were in front, so they became black because of that poison, that poison and that fire, they became black. So anyway, my point is that their intelligence in the mode of past, in mode of ignorance is just opposite, just like.
ସର୍ବଥା ବିପରୀତା ବୁଦ୍ଧିଶା ପାତ ତାମସୀ। ତେଣୁ ଏଠି ଜରାସନ୍ଧ ୟୁ ଆର୍ ହାଭିଂ ଦିସ୍ ଇଗ୍ନୋରାନ୍ସ ଇଣ୍ଟେଲିଜେନ୍ସ ମୋଡ୍ ଅଫ୍ ଇଗ୍ନୋରାନ୍ସ ଇଜ୍ ମୋର୍ ଦେୟାର୍ ଇନ୍ ଦ ଇନ୍ ହିଜ୍ ଇଣ୍ଟେଲିଜେନ୍ସ। ସେଇଥିପାଇଁ ସିଏ ଭାବୁଥିଲା ଯେ ସିଏ ଜିତିଯିବ, ବଳରାମ ହୁଏତ ମୃତ୍ୟୁବରଣ କରିବେ। ସେଇଥିପାଇଁ ସେ ପ୍ରଥମେ କହିଲେ ହିତୁଆ ବା ମୋ ଛେଳି ଛିନ୍ନ, ତୁମେ ତ ନିଶ୍ଚିତ ଭାବରେ ମୃତ୍ୟୁବରଣ କରିବ, ମୋର ଶର ଦ୍ୱାରା ଛିନ୍ନ ହୋଇଯିବ, ତୁମେ ତୁମ ଶରୀର ଛିନ୍ନ ହୋଇଯିବ। ଏବଂ ଯେହେତୁ ସେ ଭାବୁଥିଲା ଇଏ ଗୋଟେ ଧର୍ମଯୁଦ୍ଧ, ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ହତୁଆ ବା ପ୍ରାସ୍ତ ସ୍ୱର୍ଗମ ଜିତୁ ହେବା ବକେଶ ମହିମ। କ୍ଷତ୍ରିୟମାନେ ଯେତେବେଳେ ଯୁଦ୍ଧରେ ଯୋଗ ଦିଅନ୍ତି ସେମାନେ ଆନନ୍ଦରେ ଯୋଗ ଦିଅନ୍ତି, ସେମାନଙ୍କୁ ଦୁଃଖ ହୁଏ ନାହିଁ। ସୁଖୀନ କ୍ଷତ୍ରିୟ ପ୍ରାର୍ଥ ଲଭତେ ଯୁଦ୍ଧ ମିଦୃଶିନ, ସେଥିପାଇଁ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଲେ ଯେତେବେଳେ କ୍ଷତ୍ରିୟମାନେ ଯେତେବେଳେ ତାଙ୍କର ଯୁଦ୍ଧରେ ଯୋଗଦାନ କରନ୍ତି ସେଥିରେ ସେମାନେ ଆନନ୍ଦିତ ହୁଅନ୍ତି। କାହିଁକି ନା ଯୁଦ୍ଧରେ ଜଣେ ମୃତ୍ୟୁବରଣ କରିବ ନହେଲେ ଜିତିଯିବ, ଜିତିଗଲେ ସେ ଶାସନ କରିବ, ଯଦି ମୃତ୍ୟୁବରଣ କରେ ମଧ୍ୟ କୌଣସି ଦୁଃଖ ନାହିଁ, କାହିଁକି ନା ସେ ସ୍ୱର୍ଗ ପ୍ରାପ୍ତ ହେବ। ଏ କଥା ଇଏ ହେଉଛି ବେଦରେ ବର୍ଣ୍ଣନା କରାଯାଇଛି, ତେଣୁ ଜରାସନ୍ଧ ସେଟା ଜାଣିଛି। ଆମେ କହିଲେ ଜରାସନ୍ଧ ଭଗବାନଙ୍କ ପୂଜା କରୁଥିଲେ ବେଦବିଧି ଅନୁସରଣ କରି, ତେଣୁ ବେଦ ଅର୍ଥ କିଛି ଜାଣିଥିଲେ, ବେଦର ଜ୍ଞାନ କିଛି ତାଙ୍କୁ ଜଣାଥିଲା। ତେଣୁ ସେ କହୁଛନ୍ତି ଯେ ଯଦି ହିତୁଆ ବା ମଚ୍ଛରେ ଛିନ୍ନ ଦେହଂ ସୋ ଯାହି, ତୁମେ ତ ନିଶ୍ଚିତ ଭାବରେ ମୃତ୍ୟୁବରଣ କରିବ, ତେଣୁ ମୃତ୍ୟୁବରଣ କଲେ ବି ତୁମେ ଦୁଃଖ କର ନା, କାହିଁକିନା ତୁମେ ସ୍ୱର୍ଗ ଲୋକକୁ ଯିବ, ଅସୁବିଧା କ'ଣ ଅଛି। ଏହାଙ୍କର ଯାରା ସମୟ କରିବାର ଉଦ୍ଦେଶ୍ୟ ବି ସେଇଟା, ତୁମେ ମୃତ୍ୟୁବରଣ କଲେ ବି ତୁମେ ସ୍ୱର୍ଗକୁ ଯିବ, ଚିନ୍ତା କରିବା ଦରକାର ନାହିଁ, ମନ୍ଦ କରିବା ନାହିଁ, ମୁଁ ସବୁ ଯୁଦ୍ଧ କର। ହିତୁଆବା ମୋ ଛେରେଇ ଛିନ୍ନ ଦେହଂ ସୋ ଯାଇ। ସୋ ହିୟର୍ ୟୁ ୱିଲ୍ ସି ଦ୍ୟାଟ୍ ଜରାସନ୍ଧ ବିକଜ୍ ହି ୱାଜ୍ ଏ ଡେମନ୍ ଆଣ୍ଡ ଦ୍ୟାଟ୍ସ ୱାଇ ମୋଡ୍ ଅଫ୍ ଇଗ୍ନୋରାନ୍ସ ୱାଜ୍ ଦେୟାର୍ ଇନ୍ ହିଜ୍ ମୋର୍ ଇନ୍ ହିଜ୍ ଇଣ୍ଟେଲିଜେନ୍ସ ଦି ମୋଡ୍ ଅଫ୍ ଦି ପ୍ରିଡୋମିନାନ୍ସ ଅଫ୍ ମୋଡ୍ ଅଫ୍ ଇଗ୍ନୋରାନ୍ସ ୱାଜ୍ ଦେୟାର୍ ଇନ୍ ହିଜ୍ ଇଣ୍ଟେଲିଜେନ୍ସ ଆଜ୍ ଷ୍ଟେଟେଡ୍ ଇନ୍ ଭଗବତ ଗୀତା ଚାପ୍ଟର 18 ସର୍ବଥା ବିପରୀତା ବୁଦ୍ଧିଶା ପାତ କାମସି ଦେୟାର୍ ଇଣ୍ଟେଲିଜେନ୍ସ ଇଜ୍ ଇନ୍ ଦ ମୋଡ୍ ଅଫ୍ ଡାର୍କନେସ୍ ଦ୍ୟାଟ୍ ଇଜ୍ ଅଲୱେଜ୍ ଦେ ୱିଲ୍ ଥିଙ୍କ୍ ଇନ୍ ଦ ଅପୋଜିଟ୍ ୱେ। ସୋ ହିୟର୍ ଜରାସନ୍ଧ ଦୋ ହି ହାଜ୍ ଗଟ୍ ଅଲ୍ ହିଜ୍ ଷ୍ଟ୍ରେଙ୍ଗଥ୍ ଫ୍ରମ୍ ଦ୍ୟାଟ୍ ବଳରାମ, ଇଜ୍ ବଳରାମ ବିକଜ୍ ହି ଗିଭ୍ ଷ୍ଟ୍ରେଙ୍ଗ୍ ଟୁ ଏଭ୍ରି ୱାନ୍, ୱି ହାଭ୍ ଗଟ୍ ଷ୍ଟ୍ରେଙ୍ଗଥ୍ ବିକଜ୍ ଅଫ୍ ହିମ୍ ଓନ୍ଲି। ବଟ୍ ଜରାସନ୍ଧ ଥିଙ୍କ୍ସ ଦ୍ୟାଟ୍ ଆଇ ହାଭ୍ ଗଟ୍ ମାଇ ଇଣ୍ଟେଲିଜେନ୍ସ, ଆଇ ହାଭ୍ ଗଟ୍ ମାଇ ଷ୍ଟ୍ରେଙ୍ଗଥ୍ ନଟ୍ ଫ୍ରମ୍ ହିମ୍। ସୋ ହି ଆଡ୍ରେସେସ୍ ହିମ୍ ଦ୍ୟାଟ୍ ହିତୁଆ ବିକଜ୍ ୟୁ ଆର୍ ହାଭିଙ୍ଗ୍ ନଟ୍ ମଚ୍ ଷ୍ଟ୍ରେଙ୍ଗଥ୍ ଲାଇକ୍ ମି, ସୋ ୟୁ ୱିଲ୍ ଡେଫିନେଟ୍ଲି ବି ଡିଫିଟେଡ୍, ବଟ୍ ଡୋଣ୍ଟ ବି ଆଫ୍ରେଡ୍ ବିକଜ୍ ଇଫ୍ ୟୁ ଇଭିନ୍ ଇଫ୍ ୟୁ ଆର୍ କିଲ୍ ମଚ୍ଛରେ ଚିହ୍ନ ଇଫ୍ ୟୁ ଆର୍ କିଲ୍ ବାଇ ମାଇ ଆରୋଜ୍ ବଟ୍ ଡୋଣ୍ଟ ବି ଆଫ୍ରେଡ୍ ଅର୍ ଡୋଣ୍ଟ ବି ସରୋ ବିକଜ୍ ୟୁ ୱିଲ୍ ବି ଗୋଇଙ୍ଗ୍ ଟୁ ହେଭେନ୍। ଇଫ୍ ଦ ଦେହ ସୋ ଯାହି, ସୋ ମିନ୍ସ ହେଭେନ୍ଲି ପ୍ଲାନେଟ୍, ସୋ ହେଭେନ୍ଲି ପ୍ଲାନେଟ୍ ଦେର୍ ଆର୍ ସେମ୍ ଡିଫରେଣ୍ଟ ମିନିଂସ୍ ଅଫ୍ ହେଭେନ୍ଲି ପ୍ଲାନେଟ୍ସ। ସ୍ୱର୍ଗର ଲୋକର ବିଭିନ୍ନ ପ୍ରକାର ନାମ ଆମର ବିଷୟରେ ବର୍ଣ୍ଣନା କରାଯାଇଛି, ସୋ ସବୁ ଏଭଳି ଭାବରେ ସବୁ ରହିଛି, ସ୍ୱର୍ଗ ଲୋକର ନାମକରଣ ବିଭିନ୍ନ ପ୍ରକାର ନାମ ରହିଛି। ତେଣୁ ଇଏ ସୋ ଅର୍ଥ ହେଉଛି ସ୍ୱର୍ଗ ଲୋକ, ତେଣୁ ଜଣେ ଯେତେବେଳେ ଯୁଦ୍ଧରେ ମୃତ୍ୟୁବରଣ କଲେ ସେତେବେଳେ ସେ ସ୍ୱର୍ଗ ଲୋକ ପ୍ରାପ୍ତ ହୁଏ। ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି ଜିତୁଆବା ପ୍ରାପ୍ସେସ୍ ସ୍ୱର୍ଗମ ଜିତୁଆବା ବକେଶ ମହିମ, ତୁମେ ଯଦି ମୃତ୍ୟୁବରଣ କଲେ ତାହେଲେ ସ୍ୱର୍ଗ ଲୋକକୁ ଯିବ, ଏ ବେଦରେ ମଧ୍ୟ ଏ କଥା ରହିଛି। ତେଣୁ ଜରାସନ୍ଧ କହୁଛି ତୁମେ ମନଦୁଃଖ କର ନା, ବଳ ବେଳେ କହୁଛି ନା ରାମ, ରାମ ଶବ୍ଦ ବ୍ୟବହାର କରୁଛନ୍ତି, କିନ୍ତୁ ଭଗବାନଙ୍କ ରାମ ନାମ ହେଉଛି ବହୁତ ଆନନ୍ଦମୟ ନାମ, କିନ୍ତୁ ଜଣେ ଯଦି ବିଦ୍ୱେଷ ସହକାରେ ବିଦ୍ୱେଷ ରହିଛି, ଭଗବାନ ବିଦ୍ୱେଷ କରୁଛି, ସେ ନାମରେ ସେ ଆନନ୍ଦ ପ୍ରାପ୍ତ ହେବ ନାହିଁ, ସେ ନାମରେ ସେ କ'ଣ ଦୁଃଖ ପାଇବ ବା ଈର୍ଷା ପାଇବ, ଏସବୁ ଜିନିଷ ପାଇବ, ସିନା ଆନନ୍ଦ ପ୍ରାପ୍ତ ହେବ ନାହିଁ, କାରଣ ବିଦ୍ୱେଷରେ ସେ ଭଗବାନଙ୍କ ନାମ ନେଉଛି। ଯଦି ସେଇ ନାମ ଜଣେ ଭକ୍ତିର ସହିତ ଭଗବାନଙ୍କ ନାମ ନିଅନ୍ତି ତାହେଲେ ସେ ଆନନ୍ଦ ପ୍ରାପ୍ତ ହେବେ, ଭଗବାନଙ୍କ ଚିନ୍ତା ଯଦି ଭକ୍ତମାନେ କରୁଛନ୍ତି ସେ ଆନନ୍ଦ ପ୍ରାପ୍ତ ହେଉଛନ୍ତି। କିନ୍ତୁ ଅସୁରମାନେ ଯଦିଓ ଭଗବାନ ଚିନ୍ତା କରୁଛନ୍ତି, ବିଶେଷ ଭାବରେ ବର୍ଣ୍ଣନା କରାଯାଇଛି, ତାର କଂସ ବିଷୟରେ ବର୍ଣ୍ଣନା କରାଯାଇଥିଲା ଯେ ସେ ସବୁବେଳେ ଭଗବାନ ଚିନ୍ତା କରୁଥିଲେ, କ'ଣ ଭଗବତ ଗୀତା ଦଶମ ଅଧ୍ୟାୟ ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି
ଯେତେବେଳେ ଭଗବାନ ଆସିଗଲେ ସେତେବେଳେ ସେ ଦେଖିଲା କହିଲା ଓହୋ ମେ ପ୍ରାଣହର ହରି ଗୁହା, ମୋର ଯେ ପ୍ରାଣ ହରଣ କରିବ ସେ ଏଇ ଗୁହାରେ ସେ ଦେବୀଙ୍କର ଗର୍ଭରେ ଆଶ୍ରୟ ନେଇଛି, ନିଶ୍ଚିତ ଭାବରେ ସେ ମୋର ପ୍ରାଣ ହରଣ କରିବ। ସେଥିପାଇଁ ସବୁବେଳେ କ'ଣ ଯେ ଯେତେବେଳେ ଯେତେବେଳେ ଖାଉଥିଲା ବେଳେ, ଚାଲୁଥିଲା ବେଳେ, ବସୁଥିଲା ବେଳେ, ଶୋଇଥିଲା ବେଳେ, ଯୁଆଡ଼େ ଯାଉଥିଲା ବେଳେ ସବୁବେଳେ ସେ ଭଗବାନଙ୍କ କଥା ଚିନ୍ତା କରୁଥିଲେ। ଚିନ୍ତୟାନ ଋଷିକେଶ ଅପଶ୍ୟତନ୍ମୟ ଜଗତ ବୋଲି କୁହାଯାଉଛି। ଭାଗବତରେ ଏଇଟା ବର୍ଣ୍ଣନା କରାଯାଇଛି ଯେ କଂସ ସବୁବେଳେ ଭଗବାନ ଚିନ୍ତା କରୁଥିଲା କିନ୍ତୁ ସେ ଆନନ୍ଦ ପ୍ରାପ୍ତ ହେଉନଥିଲା, ସେ ସବୁବେଳେ ଦୁଃଖ ପ୍ରାପ୍ତ ହେଉଥିଲା, ଭୟଗ୍ରସ୍ତ ହୋଇକି ରହୁଥିଲା, ଦୁଃଖ ପ୍ରାପ୍ତ ହେଉଥିଲା। କୁହାଯାଇଛି ଯଦିଓ ସେ ସବୁବେଳେ ଚିନ୍ତା କରୁଥିଲା କିନ୍ତୁ ସେ ଆସୀନ ସମ୍ବିଷନ ତିଷ୍ଠନ ଭୁଞ୍ଜାନ ପର୍ଯ୍ୟଟନ ମହିମ ଚିନ୍ତୟାନ ଋଷିକେଶ ଅପଶ୍ୟତନ ମୟଂ ଜଗତ। ଏ ଦଶମ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟ 24 ଶ୍ଳୋକରେ ଏଇଟା କୁହାଯାଇଛି ଯେ ସେ ସବୁବେଳେ ଭଗବାନ ଚିନ୍ତା କରୁଥିଲା କିନ୍ତୁ ସେ ଆନନ୍ଦ ପ୍ରାପ୍ତ ହୋଇପାରୁନଥିଲା। କାହିଁକି ନା ସେ ଭଗବାନଙ୍କୁ ନିଜର ଶତ୍ରୁ ବୋଲି ଗ୍ରହଣ କରୁଥିଲା, ତେଣୁ ସେ ଚିନ୍ତା କରୁଥିଲା କେମିତି ତାଙ୍କୁ ହତ୍ୟା କରିବ, ସେ ମୋର ଶତ୍ରୁ। ଏଇଭଳି ଭାବରେ କ'ଣ ପ୍ରତିକୂଳ ରୂପରେ ଭଗବାନ ସେ ଚିନ୍ତା କରୁଥିଲା, ତେଣୁ ପ୍ରତିକୂଳ ଭାବରେ ଭଗବାନ ଚିନ୍ତା କରୁଥିବାରୁ ସେ ଆନନ୍ଦ ପ୍ରାପ୍ତ ହୋଇପାରୁନଥିଲା। ସେ ସବୁବେଳେ ଦୁଃଖରେ ରହୁଥିଲା ବା ଭୟରେ ରହୁଥିଲା, ସବୁବେଳେ ଭୟ। କୁହାଯାଇଛି ଯେଉଁ ବିଭିନ୍ନ ପ୍ରକାର ରସ ରହିଛି ଭଗବାନ ସହିତ ଭଗବାନ ପାଖରେ, ଏ ଭୋଜରାଜ ହେଉଛି ସବୁବେଳେ ଭୟ ବା ସବୁବେଳେ ମୃତ୍ୟୁ, ଭୋଜପତେ ସବୁବେଳେ ମୃତ୍ୟୁ ଚିନ୍ତା କରୁଥିଲା। ଭଗବାନ ସବୁ ଚିନ୍ତା କରୁଥିଲେ ସେ ଭାବୁଥିଲେ ମୃତ୍ୟୁ ବୋଲି। ଭଗବାନ ଏକ ସମୟରେ ମୃତ୍ୟୁ ଏବଂ ଏକ ସମୟରେ ମଧ୍ୟ ଅମୃତ। ଯେଉଁମାନେ ଭଗବାନଙ୍କ ଶରଣରେ ନଯିବେ ତାଙ୍କ ପାଇଁ ଭଗବାନ ମୃତ୍ୟୁ ରୂପରେ ଉପଯୁକ୍ତ ହେବେ, ଏବଂ ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ସେମାନେ ପାଇଁ ଭଗବାନ ଅମୃତ ରୂପରେ ଉପସ୍ଥିତ ହେବେ। ତେଣୁ କଂସ ସବୁବେଳେ ଭଗବାନ ଚିନ୍ତା କରୁଥିଲା, ଏମିତିକି ହ୍ୱାଇଲ୍ ସିଟିଂ ଅନ୍ ହିଜ୍ ଥ୍ରୋନ୍ ଅର୍ ଇନ୍ ହିଜ୍ ସିଟିଂ ରୁମ୍, ହ୍ୱାଇଲ୍ ଲାଇଂ ଅନ୍ ହିଜ୍ ବେଡ୍ ଅର୍ ଇଣ୍ଡିଡ୍ ହ୍ୱାଇଲ୍ ସିଚୁଏଟେଡ୍ ଏନିହେୟାର୍ ଆଣ୍ଡ ହ୍ୱାଇଲ୍ ଇଟିଂ ସ୍ଲିପିଂ ଅର୍ ୱାକିଂ, କଂସ ସ ଓନ୍ଲି ହିଜ୍ ଏନିମି ଦ ସୁପ୍ରିମ୍ ଲର୍ଡ ଋଷିକେଶ। ଇନ୍ ଅଦର୍ ୱାର୍ଡ଼ସ୍ ବାଇ ଥିଙ୍କିଂ ଅଫ୍ ହିଜ୍ ଅଲ୍ ପରଭେଡ଼ିଂ ଏନିମି କ୍ରିଷ୍ଣ ବିକେମ୍ କଂସ ବିକେମ୍ ଅନ୍ଫେଭରେବ୍ଲି କ୍ରିଷ୍ଣ କନ୍ସିୟସ୍। ସୋ ଫେଭରେବ୍ଲି କ୍ରିଷ୍ଣ କନ୍ସିୟସ୍ନେସ୍, ଅନ୍ଫେଭରେବ୍ଲି କ୍ରିଷ୍ଣ କନ୍ସିୟସ୍ନେସ୍, ଦୁଇଟି ଜିନିଷ ରହିଛି। ଅନୁକୂଳେନ କୃଷ୍ଣ ଶୀଳନ ଭକ୍ତିର ଉତ୍ତମା, ଭକ୍ତିର ସାମସୁନ୍ଦର ରୂପ ଗୋସ୍ୱାମୀ କହୁଛନ୍ତି ଯଦି ଅନୁକୂଳ ଭାବରେ ଆମେ ଭଗବାନ ଚିନ୍ତା କରିବା ତାହେଲେ ଆମେ ଆନନ୍ଦ ପ୍ରାପ୍ତ ହେବା। ଇଏ ହେଉଛି କୃଷ୍ଣ ଭକ୍ତି ବା କୃଷ୍ଣ ଚେତନା ହେଉଛି ଏଇଟା। ଆନୁକୂଳେନ କୃଷ୍ଣ ଶୀଳନ ଭକ୍ତି କ'ଣ ଉତ୍ତମା ବା ଭକ୍ତି ଉଚ୍ଚତି ସର୍ବପାଦ ବିନିମୁକ୍ତମ ତତ୍ପରତନ ନିର୍ମଳ ଋଷିକେଶ ଋଷିକେଶ ସେବନ ଭକ୍ତିର ଉଚ୍ଚତି। କିନ୍ତୁ ଯେଉଁମାନେ ଭକ୍ତିର ଦୁଇଟି ସଂଜ୍ଞା ରୂପଗୋସ୍ୱାମୀ ଦେଇଛନ୍ତି ଭକ୍ତି ସାମନ୍ତ ସିନ୍ଧୁରେ, ଗୋଟେ ହେଉଛି ଯଦି ଆମେ ସମସ୍ତ ଉପାଧିରୁ ମୁକ୍ତ ହୋଇକରି ସର୍ବପାଦ ବିନିମୁକ୍ତମ ତତ୍ପରତନ ନିର୍ମଳ ଋଷିକେଶ ଋଷିକେଣ ଋଷିକେଶ ସେବନ ଭକ୍ତିର ଉଚ୍ଚତି। ଅନ୍ୟାଭିଳାଷ ଶୂନ୍ୟମ ଜ୍ଞାନ କର୍ମାଦି ଅନାବୃତମ ଆନୁକୂଲ୍ୟ କୃଷ୍ଣାନୁଶୀଳନ ଭକ୍ତିର ଉତ୍ତମା। ଇଏ ହେଉଛି ଶ୍ରେଷ୍ଠ ଭକ୍ତି, ଯେ ଆମର ଅନ୍ୟ କୌଣସି ଅଭିଳାଷ ରହିବ ନାହିଁ। ଭକ୍ତିର ଶାନ୍ତ ସୁନ୍ଦରୀ ରୂପ ଗୋସ୍ୱାମୀ କଥା କହୁଛନ୍ତି ଯେ ଆମେ ଯଦି କ'ଣ ଅନୁକୂଳ ଭାବରେ ଭଗବାନ ଚିନ୍ତା କରିବା, ଅନୁକୂଳ ଭାବ କେଉଁଟା ନା ଏଇ ଯେଉଁ ଶାନ୍ତରସ, ଦାସ୍ୟରସ, ସଖ୍ୟରସ, ବତ୍ସର ରସ, ମାଧୁର୍ଯ୍ୟ ରସ, ଇଏ ହେଉଛି ଅନୁକୂଳ ରସ। କିନ୍ତୁ ଅଭକ୍ତମାନେ ଯେଉଁମାନେ ଅସୁରମାନେ ଯଦିଓ ସେମାନେ ଭଗବାନ ଚିନ୍ତା କରନ୍ତି କିନ୍ତୁ ସେ ପ୍ରତିକୂଳ ଭାବରେ ଚିନ୍ତା କରନ୍ତି, ଯେମିତି ମୃତ୍ୟୁ ରୂପରେ ଭଗବାନ ଚିନ୍ତା କରୁଥିଲା ଭଗବାନ କଂସ। ସେହିଭଳି ଭାବରେ ଅସତ ବ୍ୟକ୍ତିମାନେ ତାଙ୍କୁ ବିଭତ୍ସ ରୂପ ଦେଖୁଥିଲେ, ବିରାଟ ରୂପ ଦେଖୁଥିଲେ, ଏଇଭଳି ଅନ୍ୟାନ୍ୟ ସବୁ ଯେଉଁ ପ୍ରତିକୂଳ ରସରେ ସେମାନେ ଚିନ୍ତା କରୁଥିଲେ ଭଗବାନଙ୍କୁ, ତେଣୁ ସେମାନେ ଆନନ୍ଦ ପ୍ରାପ୍ତ ହେଉନଥିଲେ। ସୋ ଇଟ୍ ଇଜ୍ ଡେସ୍କ୍ରାଇବ୍ ଇନ୍ ଭକ୍ତି ସାମୃତି ସିନ୍ଧୁ ଦିସ୍ ଡିଭୋସନାଲ ସର୍ଭିସ୍ ଭକ୍ତି ଆଜ୍ ଆନୁକୂଲ୍ୟନ କୃଷ୍ଣାନୁଶୀଳନ ଭକ୍ତିର ଉତ୍ତମା। ଇଫ୍ ୟୁ ସର୍ଭ ଦି ଲର୍ଡ ଇନ୍ ଫେଭରେବୁଲ ୱେ ଦେନ୍ ଦ୍ୟାଟ୍ ଇଜ୍ ଦି ବେଷ୍ଟ ଡିଭୋସନାଲ ସର୍ଭିସ୍।
So favorable means these five types of mellows like Santa, Dasya, Sakya, Vatsalya and Madhurya. And another two mellows are there which is subsidiary to these five rasas, that is Hasya Rasa and Karuna Rasa. Hasya Rasa is subsidiary to friendship, Sakya Rasa, and Karuna Rasa is subsidiary to Vatsalya Rasa. So in this way, these seven mellows are favorable ways of serving the Lord. Other five rasas, that is not favorable, that is unfavorable. So Kansa or Daityas or Asuras, they always think of the Lord, but in an unfavorable way. That's why they are not feeling happy, they are not getting happiness or pleasure, they are not getting. Tenu Jarasandha, Jeki, Vishnugara Puja Kortule, Vishnugara Aradhana Kortule, Kindu Krishnugara is a business Kortule, Settlement and Asura Vili Kajai, Chetanta Tamta Varna Karajai. Tenu, Etis Chinta Korsandi, Balaramku, the Balaram, more Saradara Nishinava Chinnahijwe, Tenu Balaram is a Santana Dosandi, Balaram, Jaka, Rama, Tame, Chinta Karana, Manduka Karana, Tame, युद्ध करेंगे जब चाहूँ तो तब युद्ध करना नहीं मतलब मुझे युद्ध करेंगे नहीं तो परास्त हो गए हमें तुमको बंदी करने नहीं चाहिए ये बोले आप चिंता कर सके थे गरासंदर तेरे से कौशल दी जब तक मैं युद्ध करेंगे चाहूँ जो ताहले धर्ज करे युद्ध कर मुझ से था कहाँ ना युद्ध रहे जब ही मोर सरल द्वारा तुम बिछना ही जीवो तब तुम दुख कर या दाना ही तुम्हें स्वर्ग लोक प्राप्त हो तेरे दुख करना युद्ध कर मुझ से था अब जब ही कौन से कारण रू तो हमें जीती गला सेटमेंट सेकंड पार्ट रे इटा कौशल तो न जरासंध विश्वास कर चुका है जब मुंह तंग हरे देवी सेटमेंट ही ये प्रथमे ये कथा दी कहिले ये हित्वावा मत्सरे चिन्नं देहं सोर जाही मोर सर्वधरा तर विष्णुवर चिन्न जीवो मृत्युवरण करिवो स्वर्गोर जीवो चिंता करना किंतु जदि कौन से कारण रो तमे जीती गला ताहले मांग जाही मत्तम हत्या कर मांग जाही किंतु आचार्य मैंने सो हियर यू वी फ्रॉम द स्टेटमेंट वी कैन अंडरस्टैंड दैट इन द फास्ट प्रोपोजिशन वाज दैट जरासंध सेज दैट यू विल बी किल्ड बाय मी हित्वा मत्सरे चिन्ह यू विल बी किल्ड बाय मी डेफिनेटली दैट वाज द कन्विक्शन ऑफ जरासंध दैट्स व्हाई ही स्टेड इट इन द बिगिनिंग अदरवाइज यू वुड हैव सेड द अपोजिट वे यू वुड हैव सेड इन द अपोजिट वे But he said that you will be killed by my arrows. That means he was convinced that definitely he will defeat Balaram and he will kill him. That's why he gave it this proposition first. That even if he consoled Balaram, that don't be afraid. Have patience. You battle with me, and even if you are killed, but don't be afraid. You will go to heaven planet. Don't be afraid. But somehow or other, if you kill me, then it's all right. It doesn't say what will happen if you kill me. So, here, in the purport, it is said that in the purport, it is said that Siddhartha Swami Kosandi जरासंध तथापि तार सन्देह था जरासंध सस्पेक्ट कर लॉर्ड बलराम बॉडी वाज इंडेस्ट्रक्टिबल बलराम से बोधे भगवान हो पारती विष्णु पारती जो भगवान को पूजा करते बोलते से विष्णु पारती तेणु तर शरीर से डेस्ट्रय हेनाई नजायते देवा नायक कौन नयन छिन्न शस्त्राणी नयन दु पावक ये सब रही वेद विषय से जानती वैदिक शास्त्र जानती सब जरासंध तेणु से चिंता करसपेक्ट करनविन्स होना सस्पेक्ट कर विष्णु होती पारती पिला पूजा करती तेणु भगवान शरीर सच्चिदानंद शरीर तेणु से शस्त्र छिन्न हम ना तेणु से कहते बलराम बॉडी वाज इंडेस्ट्रक्टिबल जो परमात्मा सम्बन्धी जिनस आत्मा सम्बन्धी वस्तु ये भौतिक वस्तु द्वारा ये नष्ट होगा नहीं भगवद्गीता द्वितीय अध्याय भगवान आत्मा सम्बन्धी ज्ञान दौर से समय एकदा विस्तार भाव कहते हैं। नैनं छिन्नं शस्त्राणि नैनं दहति पावकः न चैनं क्रीडति आपो न शोषयति मारुतः। आत्मा संबंध वस्तु भौतिक वस्तु द्वारा केवल नष्ट हो ना कौन सा उपाय से नष्ट हो ना तेणु तर सन्देह पिला सस्पेक्ट करते बोधे ये से विष्णु की जाति पूजा कर भगवान कृपा कर राम भगवान नाम ने जदि प्रतिकूल भाव नाम नहीं विद्वेष भाव नाम नहीं किंतु भगवान नाम नहीं भगवान नाम परमात्मा यह भाई ये जो भाई भाव भगवान नाम नियंतु से किसी फल प्राप्त हे सांकेत्यम कार्यासन स्तवम एडनमेव वा वैकुंठ नाम ग्रहणम अशिष अगारम विदु ये नामवाच कथा जड़े संकेत कर भगवान नाम नौ बा परिहास कर नाम नौ बा हेड़े नाम नौ बा ड्रामा रे रोल कर भगवान नाम नौ किंतु भगवान नाम फल से प्राप्त हे तेणु जेहेतु से भगवान राम कर नाम नौ भगवान को कृपा किसी प्राप्त होती तेणु से चिंता करे बोलते से भगवान की जहाँ पूजा करुच्ची तेणु से जब भगवान होता पारती शरीर तो नष्ट हो ना मो शरीर के नष्ट तेणु ये सुदर्शन कहते जे जरासन द सस्पेक्टेड दैट लॉर्ड बलराम्स बॉडी वाज इंडेस्ट्रक्टेबल एंड दज ही अफर्ड व्हाट माइट बी मोर प्रैक्टिकल अल्टरनेटिव दैट बलराम किल जरासंध तेणु बलराम जेहतु भगवान से भगवान पूजा कर आज भगवान दर्शन करसंती भगवान नाम नौसंती तेणु से किसी कृपा प्राप्त होती तेणु तक चिंताधारा आसला से सस्पेक्ट कले चिंता कर प्रकृत में मुँह को मारिपरि ना यदि मुझे बड़ बड़ कथा कि मारिपरि ना ये मध्य मत हत्या करेंगे तेणु से पर से कथा कहले मुझे तुम हत्या न देवे तुम मत हत्या कर तेणु हियर हियर जरासंध बिकज आई मेन्शन इट अर्लियर बिकज ही वाज वर्शिपिंग द लॉर्ड विष्णु एंड ही वाज ऑब्जर्विंग वैदिक राइचुअल्स सो बिकज ही वाज नॉट एक्सेप्टिंग कृष्णा दैट्स व्हाई ही वाज कॉल्ड ए डेमन सो बिकज ही वाज वर्शिपिंग द लॉर्ड ही वाज एक्सेप्टिंग द वैदिक राइचुअल एंड ही वाज ऑल्सो अटरिंग द नेम ऑफ द लॉर्ड बलराम as Ram was uttering the name of the Lord. So he got some benefit, he got some mercy by the Lord. That's why he thinks, perhaps this is the same person whom I was worshipping. So if he is the same person, if he is the same Supreme Personality of Godhead, then I cannot kill him because that his body is Satchidananda body. His body cannot be killed by any material weapon. So every possibility is there that he may kill me. Sitmai, for that reason, he said this alternative in the end. So anyway, now I would like to give rest to my speech. So if you have any question, if you have any doubt, or if I am anything wrong, you may correct me. The apaman kichi sandeha raichi, amar kichi dosatruti raichi. ତେବେ ଆପଣମାନେ ସବୁ ସଂଶୋଧନ କରିପାରିବେ ଆମର କଥା ବିଶ୍ରାମ ଦେବା ପୂର୍ବରୁ କାହାକୁ ଯଦି ସନ୍ଦେହ ରହିଛି ସୋ ୱିଲ୍ କନ୍କ୍ଲୁଡ୍ ନାଓ ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବୃନ୍ଦ କି ତାଇ ଗୋପମାନନ୍ଦେ जय श्री गोपाल महाराज।